श्रीमद्भागवतम दशम स्कंध छपन अध्याय श्लोक पूरी तत्र दृष्ट्वा मणिप्रेष्ठम् तत्र दृष्ट्वा मणिप्रेष्ठम् बालक्रीडनकं कृतम् बालक्रीडनकं कृतम् हर्तुं कृतमतिस्तस्मिन् हर्तुं कृतमतिस्तस्मिन् अवतस्ते अर्वकान्तिके अवतस्ते अर्वकान्तिके तत्र दृष्ट्वा मणिप्रेष्ठम् बाणक्रीडनकं कृतम् हर्तुं कृतमतिस्तस्मिन् अवतस्ते अर्वकान्तिके तत्र दृष्ट्वा मणिप्रेष्ठम् बालक्रीडानकं कृतम् हर्तुं कृतमतिस्तस्मिन् अवतस्ते अर्वकान्तिके तत्र दृष्ट्वा मणिप्रेष्ठम् बालक्रीडनकं कृतम् तत्र दृष्ट्वा मणिप्रेष्ठम् बालक्रीडनकं कृतम् हर्तुं कृतमतिस्तस्मिन् अवतस्ते अर्वकान्तिके तत्र अर्थपुरुषं हरिकृष्ण ଶ୍ଳୋକରାଣୀ ବା ସେଠାରେ ଭଗବାନ ଶ୍ରୀକୃଷ୍ଣ ସେହି ମହାମୂଲ୍ୟବାନ ମଣିଟିକୁ ଗୋଟିଏ ଶିଶୁର ଖେଳନା କରାଯାଉଥିବା ଦେଖିବାକୁ ପାଇଲେ ତାହାକୁ ଉଠାଇ ଆଣିବା ଉଦ୍ଦେଶ୍ୟରେ ସଂକଳ୍ପ କରି ସେ ଶିଶୁଟିକୁ ଶିଶୁଟିର ନିକଟକୁ ଗଲେ ହରିକୃଷ୍ଣ ବୃତ୍ତଭକ୍ତ ସହଜାନନ୍ଦ ଆପଣମାନଙ୍କ ଆମର ଏଇ ଭାଗବତ କଥା ଯାହାକି ଦ୍ୱାରକାର ଲୀଳା ବର୍ଣ୍ଣନା କରାଯାଉଛି ଆମେ ସେଇଠିକୁ ଆପଣମାନେ ନେଇଯିବୁ ବର୍ତ୍ତମାନ ଦ୍ୱାରକା ଲୀଳା ଦ୍ୱାରକାରେ ଯେଉଁ ବନ ରହିଛି ସେଇ ବନରେ ପାହାଡ଼ ରହିଛି ସେଇ ପାହାଡ଼ରେ ଗୁମ୍ଫା ରହିଛି ସେଇ ଗୁମ୍ଫା ଭିତରେ ବର୍ତ୍ତମାନ ଏଇ କଥା ଚାଲିଛନ୍ତି ଲୀଳା ଭଗବାନଙ୍କର ଆମର ମନକୁ ଆମେ ସେଇଠିକି ନେଇଯାଇପାରିବା ଗୋଟେ ସେକେଣ୍ଡରେ ତେଣୁ ଆ ପୂର୍ବରୁ ଆମେ କଥା କାଲି ଗତକାଲି କଥା କହୁଥିଲେ ଭଗବାନ ଏଇଭଳି ଭାବରେ ସବୁ ଜଣେଇଦେଲେ ବହୁତ ସାଉଣ୍ଡ ହୋଇଯାଉଛି ନା ବହୁତ ସାଉଣ୍ଡ ହୋଇଯାଉଛି ଜଣେଇଦେଲେ ଯେ ପ୍ରକୃତରେ ସେ ଯେଉଁ ତାଙ୍କର ଅପଯଶ ହୋଇଯାଇଥିଲା ଯେ ସିଏ କ'ଣ ସିଏ ପ୍ରସନ୍ନକୁ ହତ୍ୟା କରିଛନ୍ତି ମଣିକୁ ନେଇଯାଇଛନ୍ତି ଏଇସବୁକୁ ଏଇସବୁ ଭୁଲ ତଥ୍ୟକୁ ଠିକ୍ କରିବା ପାଇଁ ବା ପ୍ରକାଶ କରିବା ପାଇଁ ତେଣୁ ଭଗବାନ ନିଜେ ସତ୍ରାଜିତଙ୍କର ଯେଉଁମାନେ ଫଲୋଅର୍ ଅଛନ୍ତି ତାଙ୍କୁ ସବୁ ନେଇକରି ଏବଂ ଅନ୍ୟାନ୍ୟ ଦ୍ୱାରକାବାସୀଙ୍କୁ ନେଇକରି ଯାଇକି ପହଞ୍ଚିକି ଦେଖିଥିଲେ ଯେ ସେଇଠି ଏ ପ୍ରସନ୍ନ ମୃତ୍ୟୁବରଣ କରିଛନ୍ତି ତାଙ୍କର ଘୋଡ଼ା ମଧ୍ୟ ମୃତ୍ୟୁବରଣ କରିଛନ୍ତି ସେ ଯେଉଁ ତାଙ୍କ ଶରୀରରେ ଯେଉଁ ଚିହ୍ନ ଥିଲା ସିଂହର ପଞ୍ଜାର ଚିହ୍ନ ଥିଲା ସେଇଠୁ ଦେଖିକି ଆଗକୁ ଯାଇ ଦେଖିଲେ ପାହାଡ଼ ଉପରେ ସେ ସିଂହ ମଧ୍ୟ ମୃତ୍ୟୁବରଣ କରିଛନ୍ତି ତେଣୁ ଦ୍ୱାରକାବାସୀମାନଙ୍କର ଆଉ କୌଣସି ରହିଲା ନାହିଁ ଏ ଭ୍ରାନ୍ତ ଧାରଣା ରହିଲା ନାହିଁ ଯେ କୃଷ୍ଣ ତାଙ୍କୁ ହତ୍ୟା କରିଛନ୍ତି ବୋଲି ତେଣୁ ଇଏ ଯେଉଁ ହତ୍ୟା କରିଛନ୍ତି ସେମାନେ ଜାଣିଲେ ଯେ ପ୍ରକୃତରେ ଏ ଯେଉଁ ସତ୍ରାଜିତ କହୁଥିଲେ ମିଥ୍ୟା କଥା ପ୍ରକୃତ କଥା ହେଉଛି ସେ ଏହିଭଳି ଭାବରେ ମୃତ୍ୟୁବରଣ କରିଛନ୍ତି ତ ତେଣୁ ଭଗବାନ କୃଷ୍ଣ ଯେଉଁ ତାଙ୍କ ଉପରେ ଦୁର୍ଦ୍ଦଶା ଆସିଯାଇଥିଲା, ସେଇ ଦୁର୍ଦ୍ଦଶାକୁ ସଫା କରିବା ପାଇଁ ଭଗବାନ ଆସିଥିଲେ, ଏଇ ବର୍ତ୍ତମାନ ହେଇଗଲା। କିନ୍ତୁ ଭଗବାନ ଗତକାଲି ଆମେ କହୁଥିଲେ ଏକ ବିବେଶ ଭଗବାନ, ଭଗବାନର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ଦୟାଦି ଗୁଣ ଅନେକ ରହିଛି ଭଗବାନଙ୍କର ଗୁଣ। ତେଣୁ ଭଗବାନ ସେ ଗୁମ୍ଫାରେ ପ୍ରବେଶ କରିଥିଲେ, ଗତକାଲି ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ଏଇଠି କୁହାଯାଉଛି ଯେ ସେଇଠି ଯାଇ ଭଗବାନ ପ୍ରବେଶ କଲେ, ଅନ୍ୟ ଦ୍ୱାରକାବାସୀମାନେ ସବୁ ସେଇଠି ଗୁମ୍ଫା ନିକଟରେ ରହିଥିଲେ। ତେଣୁ ଭଗବାନ ନିଜେ ପ୍ରବେଶ କରିକିରି ତତ୍ର ଦୃଷ୍ଟ୍ୱା ମଣି ପ୍ରେଷ୍ଠମ, ମଣି ପ୍ରେଷ୍ଠମ ଶ୍ରେଷ୍ଠମଣି, ଶ୍ରେଷ୍ଠମଣି ସତ୍ରାଜିତ ଯେଉଁ ମଣି ପ୍ରାପ୍ତ ହୋଇଥିଲେ ସୂର୍ଯ୍ୟଦେବଙ୍କ ଠାରୁ, ସେଇ ମଣିକୁ ଦେଖିଲେ ଭଗବାନ ଦେଖିଲେ ତତ୍ରା ଦୃଷ୍ଟ୍ୱା ମଣି ପ୍ରେଷ୍ଠମ। ତେଣୁ ଏଇଟାକୁ ଯେତେବେଳେ ଦେଖିଲେ କିଭଳି ଦେଖିଲେ ସେ ମଣିଟା ସେଇଠି ଦେଖିଲେ କିଭଳି ଭାବରେ ନା ବାଳ କ୍ରୀଡ ନକଂକୃତମ, ଗୋଟେ ଛୋଟ ପିଲା ବାଳ ପାଞ୍ଚ ବର୍ଷର କୁମାର ବୟସ, ତାଠୁ ଆହୁରି ସତ ଛୋଟକୁ ବାଳ ବୋଲି କୁହାଯାଏ ବାଳକ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କୁମାର, ଯାହା ହଉ ବହୁତ ଛୋଟ ପିଲା ଜଣେ ସେ ତା'ର ଖେଳୁଛି ସେ ମଣିକୁ ଧରିକିରି, ବାଳ କ୍ରୀଡ ନକଂକୃତମ ସେ ମଣିଟି ଗୋଟେ କ୍ରୀଡ଼ନକ ହେଇଯାଇଛି, ଏତେ ମୂଲ୍ୟବାନ ମଣି ଯେ କ'ଣ ଦିନକୁ 800 ସୁନା ଉତ୍ପନ୍ନ କରନ୍ତି ବା 78 କେଜି ସୁନା ଉତ୍ପନ୍ନ କରନ୍ତି, ସେଇଭଳି ଭାବରେ ମଣିକୁ ଏ ଗୋଟେ କ୍ରୀଡ଼ନକ ଭଳି ଇଏ କରୁଥିଲେ। ଏହି ପ୍ରସଙ୍ଗରେ ଭଗବାନ ରାମଚନ୍ଦ୍ରଙ୍କ ଗୋଟେ ଲୀଳା ଆସେ, ରାମଚନ୍ଦ୍ର ଯେତେବେଳେ ବିଭୀଷଣ ଭଗବାନ ରାମଚନ୍ଦ୍ରଙ୍କୁ ବହୁତ ମୂଲ୍ୟବାନ ସବୁ ତାଙ୍କର ସବୁ ରହିଛି ଅଳଙ୍କାର ଇତ୍ୟାଦି ସବୁ ମୂଲ୍ୟବାନ ବସ୍ତୁ ସବୁ ପ୍ରଦାନ କରିଥିଲେ, ତେଣୁ ଭଗବାନ ରାମଚନ୍ଦ୍ର ବିଭୀଷଣଙ୍କର ଏଇ ଯେଉଁ ମୂଲ୍ୟବାନ ସବୁ ଦେଇଥିଲେ ଗୋଟିଏ ମୂଲ୍ୟବାନ ମଣିକୁ ପ୍ରଦାନ କରିଦେଇଥିଲେ ହନୁମାନଙ୍କୁ, ହନୁମାନ ତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ହନୁମାନଙ୍କୁ ସେ ମଣିଟିକୁ ପ୍ରଦାନ କରିଥିଲେ। ସବୁ ଅଯୋଧ୍ୟା ଭାଷୀ ସବୁ ଦେଖୁଛନ୍ତି ହନୁମାନ ସେ ମଣିକୁ ନେଇକରି ତାକୁ କ'ଣ କାମୁଡ଼ିବା ପାଇଁ ଆରମ୍ଭ କଲେ, ତାକୁ ଖଣ୍ଡ ଖଣ୍ଡ କରିବା ପାଇଁ ଆରମ୍ଭ କଲେ। ତେଣୁ ଏଇଟାକୁ ଦେଖିକିରି ବିଭୀଷଣଙ୍କର ମନ ବହୁତ ଦୁଃଖ ହେଇଗଲା। ବିଭୀଷଣଙ୍କର ପ୍ରଥମେ ସାକ୍ଷାତ ହେଇଥିଲା ହନୁମାନଙ୍କ ସହିତ, ହନୁମାନ 100 ଯୋଜନର ସେତୁକୁ ଲଙ୍ଘନ କରିକି ଯାଇଥିଲେ, ସେହି ସମୟରେ ଲଙ୍କାରେ ହରିନାମ ଶବ୍ଦ ହେଉଥିଲା ବିଭୀଷଣଙ୍କ ମୁଖରୁ, ଭଗବାନଙ୍କ ନାମ ନେଉଥିଲେ ସିଏ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଲଙ୍କାରେ ହରିନାମ ଗୋଟେ କଥା ରହିଛି, ବର୍ତ୍ତମାନ ଭୌତିକ ଜଗତ ସେଇଭଳି ଭାବରେ ଲଙ୍କା ଭଳି ଏଠି ଭଗବାନଙ୍କ ନାମ ଖୁବ୍ କ୍ୱଚିତ ଶୁଣାଯାଉଛି। ପ୍ରଭୁପାଦ ଆସିବା ପୂର୍ବରୁ ଭାରତ ବାହାରେ କେଉଁଠି ନଥିଲା ଏ ଭଗବାନଙ୍କ ନାମ, ତଥାଗତ ଭୌତିକ ଧାର୍ମିକ ନେତାମାନେ ସବୁ ଯାଇଥିଲେ ଭାରତ ବାହାରକୁ, ତାଙ୍କର ବହୁତ ପ୍ରଶଂସା ରହୁଛି, ବହୁତ ପ୍ରଶଂସା ବହୁତ ସମସ୍ତଙ୍କୁ ସଭାସଦମାନଙ୍କୁ ମୁଗ୍ଧ କରିଦେଇଥିଲେ, କିନ୍ତୁ କେହି ଭଗବାନଙ୍କ ନାମ ଜାଣିନଥିଲେ। ଆମର ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟ ଧର୍ମ ରହିଛି ପୃଥିବୀ ଭାରତ ବାହାରେ, ଅଧିକାଂଶ ଖ୍ରୀଷ୍ଟାବଲମ୍ବୀ ସବୁ ରହିଛନ୍ତି, ସେଥିରେ ରହିଛି ତାଙ୍କର ବାଇବେଲରେ ଗୋଟେ ରହିଛି କଥା, ହୋଲି ଦାଇ ବି ନେମ୍, ଆପଣଙ୍କର ନାମ ହେଉଛି ହୋଲି, ବହୁତ ପୁଣ୍ୟ ନାମ ଆପଣଙ୍କର ରହିଛି, କିନ୍ତୁ ସେ ନାମଟା କ'ଣ ଲୋକମାନେ ଜାଣିନଥିଲେ, ପାଶ୍ଚାତ୍ୟ ଜଗତର ଲୋକମାନେ ଜାଣିନଥିଲେ। ତେଣୁ ପ୍ରଭୁପାଦ ମହାରାଜ ଯାଇକି ସେ ନାମ ପ୍ରଦାନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁପାଦ ମହାରାଜ କହିଲେ ତମେ ଯୀଶୁଖ୍ରୀଷ୍ଣଙ୍କୁ ଭଲ କରୁଛ, ଯୀଶୁଖ୍ରୀଷ୍ଣ ଏଇଟା କହିଛନ୍ତି ବାଇବେଲରେ, ଏଇଟା ଲେଖା ହେଇଛି ହୋଲି ଦାଇ ବି ନେମ୍, ଆପଣଙ୍କର ନାମ ହେଉଛି ବହୁତ ପୁଣ୍ୟ, କିନ୍ତୁ କ'ଣ ସେ ନାମ ସେଇଟାକୁ କହିନଥିଲେ, କାରଣ ସେମାନେ ଉପଯୁକ୍ତ ନଥିଲେ ସେ ନାମ ଗ୍ରହଣ କରିବା ପାଇଁ, ସେଇଥିପାଇଁ ଯୀଶୁଖ୍ରୀଷ୍ଟ ଦେଇନାହାନ୍ତି ସେ ନାମଟି। ତେଣୁ ପ୍ରଭୁପାଦ ମହାରାଜ କହିଲେ ସେ ନାମ ହେଉଛି ଏଇଟା, ତାଙ୍କର ଆମେରିକାରେ ତାଙ୍କର ଯେଉଁ ରହିଛି କରେନ୍ସି, ସେ କରେନ୍ସି ହେଉଛି ଡଲାର, ଆମେରିକାର କରେନ୍ସି ହେଉଛି ଡଲାର, ସେଥିରେ ଲେଖା ହେଇଛି ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନ ପାଖରେ ଆମେ ବିଶ୍ୱାସ କରୁଛୁ, ଏଠି ଯେଉଁ ଆମେରିକା ସରକାରଙ୍କ ତରଫରୁ ଲେଖା ହେଇଛି, ସେ ଡଲାରରେ ଲେଖା ହେଇଛି ଇନ୍ ଗଡ୍ ୱି ଟ୍ରଷ୍ଟ, କିନ୍ତୁ କିଏ ସେ ଭଗବାନ କେହି ଜାଣିନଥିଲେ, ଭଗବାନଙ୍କର କ'ଣ ନାମ ଅଛି କେହି ଜାଣିନଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ପ୍ରକୃତରେ ଲୋକମାନଙ୍କର ଯେଉଁ ଆମେରିକା ସରକାର ଯେଉଁ ଲେଖିଥିଲେ ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନଙ୍କ ଉପରେ ଆମେ ଆସ୍ଥା ସ୍ଥାପନ କରୁଛୁ, ପ୍ରକୃତରେ ଆମେରିକାବାସୀମାନେ ଭଗବାନଙ୍କ ଉପରେ ଆସ୍ଥା ସ୍ଥାପନ କଲେ। ପ୍ରଭୁପାଦ ମହାରାଜ ଯଦି ନ ଯାଇଥାନ୍ତେ ତାହେଲେ ଏଇଟା ହେଇପାରିନଥାନ୍ତା। ଏବଂ କ'ଣ ସେ ନାମ ସେଇଟା ପ୍ରଭୁପାଦ ମହାରାଜ ଦେଲେ, ଇଏ ହେଉଛି ମହାମନ୍ତ୍ର। ତେଣୁ ଯାହା ବି ହଉ, ଏହିଭଳି ଭାବରେ ପ୍ରଭୁପାଦ ମହାରାଜ ଆସିକରି ପାଶ୍ଚାତ୍ୟ ଜଗତରେ ସବୁଠାରେ ଲଙ୍କା, ସେ ଲଙ୍କା ସେଠି ଭଗବାନଙ୍କର ନାମ ସେ ପ୍ରବର୍ତ୍ତନ କରେଇଲେ। ତେଣୁ ବିଭୀଷଣ ମଧ୍ୟ ସେତେବେଳେ ହନୁମାନ ଯେତେବେଳେ ଯାଇଥିଲେ ଲଙ୍କାକୁ, ସେଠି ସବୁବେଳେ ଭାବରେ ସବୁ ରାକ୍ଷସମାନେ ସବୁ ରହିଛନ୍ତି, ଭଗବାନ କେହି ଭଜନ କରୁନଥିଲେ। ରାବଣ ସିଏ କହୁଥିଲେ ମୁଁ ଭଗବାନ, ଏତେ ଶକ୍ତିଶାଳୀ ଥିଲେ କେହି ଆଉ କେହି ଭଗବାନ ନାହାନ୍ତି ବୋଲି ସେ ପ୍ରତିଷ୍ଠା କରୁଥିଲେ, ମୁଁ ହିଁ ଭଗବାନ। ସବୁ ଦେବତାମାନେ ତାଙ୍କୁ ଭୟ କରି ରହୁଥିଲେ, କିନ୍ତୁ ବିଭୀଷଣ ସେଇଠି ଲଙ୍କାରେ ଭଗବାନଙ୍କର ନାମ ନେଉଥିଲେ। ତେଣୁ ବିଭୀଷଣଙ୍କ ସହିତ ହନୁମାନଙ୍କର ସଙ୍ଘ ହେଇଛି, ଏସବୁ ରାମାୟଣରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କଥା ହେଉଛି, ବିଭୀଷଣ ଯେତେବେଳେ ସେ ମୂଲ୍ୟବାନ ଦେଲେ, ସବୁ ତାଙ୍କର ଯେଉଁ ରହିଛି ମୂଲ୍ୟବାନ ବସ୍ତୁ ସବୁ ଥିଲେ ଦେଇଥିଲେ, ଭଗବାନ ରାମଚନ୍ଦ୍ର ଗୋଟେ ମୂଲ୍ୟବାନ ମଣିକୁ ଦେଇଥିଲେ ହନୁମାନଙ୍କୁ, ହନୁମାନ ତାକୁ କାମୁଡ଼ିବା ଆରମ୍ଭ କଲେ। ତେଣୁ ବିଭୀଷଣ ଚିନ୍ତା କଲେ, ପ୍ରକୃତରେ ମର୍କଟ ଜଣେ, ଇଏ କ'ଣ ମଣିର ମୂଲ୍ୟ ବୁଝିବ କହିକିରି କହିଲେ, ଚିନ୍ତା କରି ତାକୁ ପଚାରିଲେ କ'ଣ ପାଇଁ ଏଭଳି କରୁଛ ନା, ମୁଁ ଦେଖୁଛି ଆ ଭିତରେ ଭଗବାନ ଅଛନ୍ତି, ଭଗବାନ ଯଦି ଅଛନ୍ତି ତା'ର ମୂଲ୍ୟ ଅଛି, ନହେଲେ କ'ଣ ତା'ର ମୂଲ୍ୟ ଅଛି? ସବୁଥିରେ କ'ଣ ଭଗବାନ ଅଛନ୍ତି? ହଁ, ତମର ହୃଦୟରେ ଅଛନ୍ତି ନା ମୋ ହୃଦୟରେ ଅଛନ୍ତି, ହଁ ଦେଖିଦେଇପାରିବ ନା ହଁ ଦେଖିଦେଇପାରିବ କହିକିରି ହନୁମାନ ଚିରି ପକେଇଲେ ତାଙ୍କର। ଆମେ ଗତକାଲି କହୁଥିଲେ ତାଙ୍କର ଛାତିକୁ ଚିରି ପକେଇଲେ, ପ୍ରକୃତରେ ରାମ ସୀତାରାମ ଆବିର୍ଭାବ ହୋଇଗଲେ। ତେଣୁ ଇଏ ହେଉଛି ଭଗବାନ ଭକ୍ତମାନଙ୍କ ଲୀଳା ସବୁ ରହିଛି। ତେଣୁ ଇଏ ଯେଉଁ ମଣି, କେତେ ମୂଲ୍ୟବାନ ମଣି ରହିଛି, ଅନ୍ୟମାନେ ବୁଝିପାରୁନଥିଲେ। ତାପରେ ଜାଣିଲେ ହନୁମାନଙ୍କର ମହାତ୍ମାକୁ ଜାଣିଲେ, ଭଗବାନ ସେ ହନୁମାନଙ୍କର ମହାତ୍ମାକୁ ପ୍ରକାଶ କରିବା ପାଇଁ ଏଇ ଲୀଳାଟି କରିଥିଲେ। ହନୁମାନ ହେଉଛନ୍ତି, ଆମେ ସବୁଦିନେ ଭଗବାନ ହନୁମାନ ଦେବଙ୍କୁ ପ୍ରାର୍ଥନା କରୁଛେ, କାରଣ ହନୁମାନ ଏଠି ପୂଜିତ ହେଉଛନ୍ତି, ରାମଜୀ ପୂଜିତ ହେଉଛନ୍ତି। ତେଣୁ ଆମେ ତାଙ୍କ ପ୍ରାର୍ଥନା କରି ଭାଗବତ କଥା କହୁଛେ। ମନୋଜ ଏବଂ ମହାରୁତ ତୁଲ୍ୟ ବେଗମ, ମନୋଜ ଏତେ ତାଙ୍କର ବେଗ ରହିଛି, ମନର ବେଗ ରହିଛି ତାଙ୍କର, ଏତେ ବେଗ ରହିଛି ମନୋଜ ଏବଂ ମହାରୁତ ତୁଲ୍ୟ ବେଗମ, ପବନ ଭଳି ତାଙ୍କର ବେଗ ରହିଛି ବା ମନ ଭଳି ତାଙ୍କର ବେଗ ରହିଛି। ଏଇଭଳି ଭାବରେ ବୁଦ୍ଧିମତା ବୁଦ୍ଧିମାନ ଭିତରେ ସେ ହେଉଛନ୍ତି ଅଗ୍ରଗଣ୍ୟ। ମନୋଜ ଏବଂ ମହାରୁତ ତୁଲ୍ୟ ବେଗମ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ, ଜିତେନ୍ଦ୍ରିୟ ଇନ୍ଦ୍ରିୟକୁ ସେ ଜୟ କରିଛନ୍ତି, ବ୍ରହ୍ମଚାରୀ ଥିଲେ, ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ ଜିତେନ୍ଦ୍ରିୟ, ଏବଂ ବୁଦ୍ଧିମତାମାନ ଭିତରେ ଶ୍ରେଷ୍ଠ ସେ ଥିଲେ, ବୁଦ୍ଧିମତାଙ୍କ ବରିଷ୍ଠମ। ଏବଂ ବାହାତାତ୍ମଜଂ ବାହନର ଯୁତ ମୁଖ୍ୟମ, ପବନଦେବଙ୍କର ସେ ହେଉଛନ୍ତି ପୁତ୍ର, ଏବଂ ବାନର ସେନାମାନଙ୍କର ସେ ହେଉଛନ୍ତି ମୁଖ୍ୟ। ଶ୍ରୀରାମ ଦୂତଙ୍କ ଶରଣ ପ୍ରପଦ୍ୟ, ଶ୍ରୀରାମ ଦୂତଙ୍କର ଆମେ ଶରଣ ନେବା। ଏଠି ଶ୍ରୀରାମ ଦୂତ ପୂଜିତ ହେଉଛନ୍ତି, ଶ୍ରୀରାମ ପୂଜିତ ହେଉଛନ୍ତି, ତେଣୁ ଆମେ ତାଙ୍କୁ ପ୍ରାର୍ଥନା କରି ଆମେ ଭାଗବତ କଥା କହୁଛେ। ତେଣୁ ଏହିଭଳି ଭାବରେ ଇଏ ଭଗବାନ ଦେଖିଲେ, ମଣିର ମୂଲ୍ୟ ଭଗବାନ ଜାଣନ୍ତି, କାରଣ ଭଗବାନ ସବୁ ତିଆରି କରିଛନ୍ତି। ଏମିତି କିଛି ନାହିଁ ଯେ ଭଗବାନ ଜାଣିନାହାନ୍ତି ମଣିଟା ଏଭଳି ମୂଲ୍ୟବାନ ରହିଛି, ଭଗବାନ ଜାଣିଛନ୍ତି। ଆମେ ଶୁଣୁଛେ ଭାଗବତରେ କୁହାଯାଇଛି ବୋଲି ପ୍ରତିଦିନ ଆଠଶର ସୁନା ଦିଆଯାଉଛି, କିନ୍ତୁ ଅନ୍ୟମାନେ କେହି ଜାଣିନଥିଲେ। ସିଏ ଏ ଗୁଜବ ବାହାରି ରହିଥିଲେ, ପ୍ରକୃତରେ ଦେଉଛି ଏଭଳି ଭାବେ ଭାବୁଥିଲେ, କିନ୍ତୁ ଇଏ ସୁଖଦେବ ଗୋସ୍ୱାମୀ ଜାଣିଛନ୍ତି, କାରଣ ସେ ଦେଖୁଛନ୍ତି ସବୁ ଲୀଳାକୁ। ତେଣୁ ଭଗବାନ ସବୁ ଜାଣନ୍ତି ଏ ମଣିର ଏତେ ମୂଲ୍ୟ ରହିଛି ବୋଲି ଭଗବାନ, ସେଥିପାଇଁ ଭଗବାନ କହିଲେ ତାଙ୍କୁ ଦିଅ ବୋଲି, ଏଇଟାକୁ ଦେଇଦିଅ ରାଜା ଯେଉଁ ରହିଛନ୍ତି କ'ଣ ଉଗ୍ରସେନକୁ ପ୍ରଦାନ କରନ୍ତୁ, ଏତେ ମୂଲ୍ୟବାନ ମଣି ତୁମର ପ୍ରକାର ରହିଲେ ଅସୁବିଧା ହେବ, ସବୁ ବିଭିନ୍ନ ପ୍ରକାର ଅସୁବିଧା ହେବ, କିନ୍ତୁ ଶୁଣିଲେ ନାହିଁ ଭଗବାନ କଥାକୁ। ତେଣୁ ଇଏ ଯେଉଁ ରହିଛନ୍ତି ମଣି, ଭଗବାନ ସବୁ ତିଆରି କରିଛନ୍ତି, ଏ ନୁହଁ ଆଉ କିଏ ବୈଜ୍ଞାନିକମାନେ କୌଣସି ପଦାର୍ଥରେ କେଉଁଠି ଲେଖା ହେଇନି ମେଡ୍ ବାଇ ଗଡ୍, ଏକ ହେଉଛି ମେଡ୍ ଇନ୍ ଚାଇନା, ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଇନ୍ ଅମକ, ମେଡ୍ ଇନ୍ ସମକ, ମେଡ୍ ଇନ୍ ଆମେରିକା, USA, କେଉଁଠି ଲେଖା ହେଇନି ମେଡ୍ ବାଇ ଗଡ୍ ବୋଲି, କିନ୍ତୁ ପ୍ରକୃତରେ ସବୁ ହେଉଛି ଭଗବାନଙ୍କ ଦ୍ୱାରା ସୃଷ୍ଟ ହେଇଛି। ଆମ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ପାଶ୍ଚାତ୍ୟ ଜଗତ ଯାଆନ୍ତି କଥା କହିବା ପାଇଁ, ଗୋଟେ ଶଙ୍କର ଗୃହରେ କଥା କହୁଛି ଥିଲେ, ପଚାରିଲେ ଛୋଟ ପିଲା ଜଣେ ଥିଲେ, ତାଙ୍କୁ ପଚାରିଲେ କ୍ଷୀର ପ୍ୟାକେଟ୍ଟାକୁ ଦେଖିକି କହିଲେ, ଇଏ କ୍ଷୀର ପ୍ୟାକେଟ୍ କେଉଁଠୁ ଆସୁଛି ଜାଣିଛ? ନା ହଁ, ନା କେଉଁଠୁ ଆସୁଛି? ନା ଷ୍ଟୋର୍ରୁ ଆସୁଛି, କ୍ଷୀର ଷ୍ଟୋର୍ରେ ତିଆରି ହେଉଛି ତା'ର ଧାରଣା। କ୍ଷୀର ଯେ ଗାଈ ଦେଉଛି ସେଇଟା ସେ ଜାଣିନାହାନ୍ତି, ପିଲାମାନେ ଜାଣିନାହାନ୍ତି। ସହର ଯେଉଁମାନେ ରହିଛନ୍ତି ଧାନ ଗଛ କେମିତି ସେମାନେ ଜାଣିନାହାନ୍ତି, ଧାନ ଗଛ କେଉଁଥିରେ ଧାନ କେଉଁଥିରେ ଆସୁଛି। ଏଇଭଳି ଭାବେ ଲୋକମାନେ ଜାଣନ୍ତିନି। ଗୋଟେ ସମୟ ଆସିବ ଯେତେବେଳେ ଭଗବାନ କେହି ଭୁଲିଯିବେ ସମସ୍ତେ। କଳିର ଅବସ୍ଥା ହେଉଛି ସେଇଭଳି ଭାବରେ, କଳି ଯେତେ ଅଗ୍ରଗତି କରିବ ଲୋକମାନେ ସେତେ ନାସ୍ତିକ ହେବେ, ଭଗବାନ ଭୁଲିଯିବେ। କିନ୍ତୁ ସବୁକିଛି ଭଗବାନଠାରୁ ଆସୁଛି। ଭାଗବତ ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ଜନ୍ମାଦି ଅସ୍ୟଜତ, ସବୁକିଛି ଭଗବାନଠାରୁ ଆସୁଛି। କିନ୍ତୁ ଆମେ ଭାବୁଛେ କୌଣସି ବସ୍ତୁ ଭଗବାନ ନାହାନ୍ତି, ଆଉ ଯାହା ସବୁ ହେଉଛି ସବୁ ବୈଜ୍ଞାନିକମାନେ କରୁଛନ୍ତି, ଭଗବାନ କେହି ନାହାନ୍ତି। ଏଇଭଳି ଭାବରେ ନାସ୍ତିକ ସଭ୍ୟତା ଚାରିଆଡ଼େ ବିକାଶ ଲାଭ କରୁଛି, କଳିଯୁଗର ପ୍ରଭାବରେ ଏଇଟା ସବୁ ହେଉଛି। ତେଣୁ ଭଗବାନ ସବୁ ସୃଷ୍ଟି କରିଛନ୍ତି, ଏମିତି କିଛି ବସ୍ତୁ ନାହିଁ ଯାହା ଭଗବାନ ସୃଷ୍ଟି କରିନାହାନ୍ତି, ଭଗବାନ ସବୁ ସୃଷ୍ଟି କରିଛନ୍ତି। ତେଣୁ ସେ ଜାଣନ୍ତି ମଣିର ମୂଲ୍ୟ କ'ଣ। ଆଜି ଯେତେବେଳେ ଦେଖିଲେ ସେ ମଣି ପାଖକୁ ଯାଇକି ପହଞ୍ଚିଲେ ଭଗବାନ ସେଇ ଗୁମ୍ଫା ଭିତରେ, ସେଇଠି ଦେଖିଲେ ତତ୍ର ଦୃଷ୍ଟା ମଣି ପ୍ରେଷ୍ଠମ, ଶ୍ରେଷ୍ଠ ମଣିଟି ଏଇଟା ଭଗବାନଙ୍କର ଗଳା ଦେଶରେ ରହିଛି ଗୋଟେ ମଣି, ଆହୁରି ଶ୍ରେଷ୍ଠ ମଣି, ଯାହାକି ହେଉଛି କ'ଣ ନା କୌସ୍ତୁଭ ମଣି। ଭଗବାନଙ୍କର ଗଳାରେ କୌସ୍ତୁଭ ମଣି ରହିଛି। ଏ କୌସ୍ତୁଭ ମଣି ବର୍ଣ୍ଣନା କରାଯାଇଛି, ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ସେହି ସମୟରେ କୌସ୍ତୁଭ ମଣିଟି ବାହାରିଥିଲା, କୌସ୍ତୁଭ ମଣିଟି ବାହାରିଥିଲା। ତେଣୁ ଦେବତା ଏବଂ ଅସୁରମାନେ ମିଶିକି ଯେଉଁ ସମୁଦ୍ର ମନ୍ଥନ କରୁଥିଲେ, ଦେବତାମାନେ କିଛି କହିପାରୁନାହାନ୍ତି, କାହିଁକିନା ଭଗବାନ ତାଙ୍କୁ କହିଥିଲେ ତୁମେ ସମୁଦ୍ର ମନ୍ଥନରୁ ଯାହା ବାହାରିବ ତୁମେ ଲୋଭ ପ୍ରକାଶ କରିବ ନାହିଁ। ତେଣୁ ଭଗବାନ କଥା ଅନୁସାରେ ସେମାନେ କିଛି କହୁନାହାନ୍ତି, କିନ୍ତୁ ଚାହୁଁଛନ୍ତି ଆମକୁ ଏଇଟା ମିଳନ୍ତା କି। ଏବଂ ଅସୁରମାନେ ସାଙ୍ଗେ ସାଙ୍ଗେ ତାଙ୍କ ପାଇଁ ଏଇଟା ଆମେ ନେଇଯିବା, ଏଇଭଳି ଭାବରେ କହୁଥିଲେ। କିନ୍ତୁ ଭଗବାନ କହିଲେ, ଦେଖ ଏ ସମୁଦ୍ର ମନ୍ଥନ ଯେଉଁ ହେଉଛି ମୋର କିଛି କଣ୍ଟ୍ରିବ୍ୟୁସନ୍ ଅଛି ନା ନାହିଁ? ତେଣୁ ଅସୁରମାନେ କହିଲେ, ହଁ ନାହିଁ କେମିତି ଅଛି ନା ନା, ତେଣୁ ମୁଁ ଏଇଟାକୁ ନେବି, କାହିଁକି ଭଗବାନ ନେଲେ। ପ୍ରକୃତରେ ସେଇଟା ହେଉଛି ଭଗବାନଙ୍କର କୌସ୍ତମଣି। କୌସ୍ତମଣି ବିଷୟରେ ଏଇଠି ବର୍ଣ୍ଣନା କରାଯାଏ, ଭଗବାନ କୌସ୍ତମଣିଟି ନେଇଥିଲେ, କିନ୍ତୁ ପୁଣି କୌସ୍ତମଣି କୁଆଡ଼େ ଉଭାନ ହୋଇଯାଇଥିଲା। ଯେତେବେଳେ ସମୁଦ୍ର ମନ୍ଥନରେ ଭଗବାନ ପ୍ରାପ୍ତ ହୋଇଥିଲେ, ତାପରେ ଯେତେବେଳେ ଭଗବାନ କାଳିଆ ଲୀଳାଟି କରୁଛନ୍ତି, କାଳିଆ ଦମନ ଲୀଳାଟି କରୁଛନ୍ତି, କାଳିଆର ପତ୍ନୀମାନେ ସବୁ ଭଗବାନଙ୍କୁ ସବୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ, ସେଇଠି ଏଇ କୌସ୍ତୁଭ ମଣିଟି ତାକୁ ପ୍ରଦାନ କରିଥିଲେ। ଏ ଆଚାର୍ଯ୍ୟମାନେ ଟିକାର କହନ୍ତି, ଏ ମଣିର ଏଭଳି ଭାବରେ କେତେବେଳେ ଲୋପ ପାଇଯାଉଛି ପୁଣି କେତେବେଳେ ପ୍ରକାଶ ପାଉଛି। ଆମର ଭାରତରେ ଗୋଟେ ମଣି ଥିଲା ଯାହାକି କୋହିନୂର, କୋହିନୂର ହୀରା, ହୀରା ହୀରା କୋହିନୂର ହୀରା, କୋହିନୂର ହୀରା ଏତେ ମୂଲ୍ୟବାନ ହୀରା, ବ୍ରିଟିଶ ଯେତେବେଳେ ଭାରତକୁ ଇଏ କଲେ, ଭାରତ ଶାସନ କଲେ, ସେଇ ନେଲେ ହୀରା ହୀରା ନେଇକିରି ପ୍ରଦାନ କଲେ ତାଙ୍କର ଭାଇସରୟ ଯିଏ ଥିଲେ ଇଣ୍ଡିଆରେ, ସେ ନେଇକି କୁଇନ୍ ଭିକ୍ଟୋରିଆଙ୍କୁ ପ୍ରଦାନ କରିଥିଲେ, ରାଣୀଙ୍କୁ ପ୍ରଦାନ କରିଥିଲେ। ଏଇ ଯେଉଁ ଲୀଳାଟି ରହିଛି କ'ଣ କୋହିନୂର, ତାଙ୍କର ଲଣ୍ଡନରେ ଯେଉଁ ମ୍ୟୁଜିୟମ୍ ରହିଛି ସେଠି ହୀରାଟି ରହିଛି। ମଝିରେ କିଛି ଦିନ ତଳେ ସବୁ ପ୍ରକାଶ ପାଉଥିଲା ସମ୍ବାଦ, ଭାରତ ସରକାର ଚାହୁଁଛନ୍ତି ସେହି ହୀରାଟାକୁ ଇଂଲଣ୍ଡକୁ ଅନୁରୋଧ କରିବେ, ସେ ହୀରାଟିକୁ ପ୍ରଦାନ କରିବେ, ଭାରତର ହୀରା। କିନ୍ତୁ ସେମାନେ କାହିଁକି ଦେବେ, ସେମାନେ ନେଇଯାଇଛନ୍ତି, ତାଙ୍କର ହେଇଯାଇଛି ସେଇଟା। ସବୁ ଜିନିଷ ଭଗବାନଙ୍କର, କିନ୍ତୁ ଆମେ ଭାବୁଛେ ଇଏ ହେଉଛି ଆମର। ଭାଗବତରେ ଉପନିଷଦରେ ସବୁ ବର୍ଣ୍ଣନା କରାଯାଇଛି, ଈଶାବାସ୍ୟମ ଇଦମ୍ ବିଶ୍ୱମ, ସବୁକିଛି ହେଉଛି ଭଗବାନଙ୍କର, କିନ୍ତୁ ଆମେ ଭାବୁଛେ ଏସବୁ ଆମର। ଈଶାବାସ୍ୟମ ଇଦମ୍ ବିଶ୍ୱମ, ଭାଗବତ ଅଷ୍ଟମ ସ୍କନ୍ଧରେ ମଧ୍ୟ ସେ କଥା କୁହାଯାଇଛି, ଆତ୍ମାବାସ୍ୟମ ଇଦମ୍ ବିଶ୍ୱମ ଯତ୍ କିଞ୍ଚିତ୍ ଜଗତ୍ୟାଂ ଜଗତ୍ ତେନ ତକ୍ତେନ ଭୁଜିତା ମା ବୃଦ୍ଧ କଷ୍ୟ ଧନମ୍। ସବୁକିଛି ଧନ ହେଉଛି ଭଗବାନଙ୍କର, କିନ୍ତୁ ଆମେ ଏଇଟା ପାଇଲେ ମାନେ ଆମେ ହେଉଛୁ ଏଇଟା ମୋର ହେଇଗଲା। ତେଣୁ ଭଗବାନ ଏଇଟା ପ୍ରଦାନ କରିଛନ୍ତି ଆମକୁ, ଆମ ଭଗବାନଙ୍କର ଏମିତି କିଛି ନାହିଁ ଏତେ ମୂଲ୍ୟବାନ ବସ୍ତୁ ଭଗବାନ ଲୁଚେଇକି ରଖିବେ ନା, ସବୁ ପ୍ରଦାନ କରିଛନ୍ତି। ଏବଂ ସବୁଠାରୁ ମୂଲ୍ୟବାନ ବସ୍ତୁ ହେଉଛି ଏ ଜ୍ଞାନ, ଏତେ ମୂଲ୍ୟବାନ ବସ୍ତୁ ଅଛି, ସବୁଠାରୁ ମୂଲ୍ୟବାନ ବସ୍ତୁ ହେଉଛି ଜ୍ଞାନ, ଏବଂ ବିଶେଷ ଭାବରେ ଭଗବତ ସମ୍ବନ୍ଧୀୟ ଜ୍ଞାନ ହେଉଛି ସବୁଠାରୁ ମୂଲ୍ୟବାନ ବସ୍ତୁ। ଯାହାକୁ ପ୍ରାପ୍ତ ହେଲେ ଜଣେ କ'ଣ ଏ ଜନ୍ମ ମରଣ ଯେଉଁ ରହିଛି ସଂସାର ଚକ୍ରରୁ ଉଦ୍ଧାର ପାଇପାରିବ। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଭଗବତ ଗୀତାରେ ଭଗବାନ କହିଲେ ସବୁଠାରୁ ମୂଲ୍ୟବାନ ବସ୍ତୁ କ'ଣ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଜଙ୍ଗଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁନା ବି ବିଚାରିଲେ। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହେବେ ଭୌତିକ ଜଗତରେ ସମସ୍ତେ ଚାହୁଁଛନ୍ତି ଲାଭ, କେଉଁଠି କେତେ ଲାଭ ଅଧିକା ହେବ ସେଇଟା ବିଶେଷ ଭାବେ ବ୍ୟବସାୟୀମାନେ ସେଇଟାକୁ ଚାହାନ୍ତି କେତେ ଅଧିକ ଲାଭ ହେବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ସବୁଠାରୁ ଶ୍ରେଷ୍ଠ ଲାଭ କେଉଁଟା। ଭଗବତ ଗୀତାରେ ଭଗବାନ କହୁଛନ୍ତି ଜଙ୍ଗଲବ୍ଧ୍ୱା ଚାପରଂ ଲାଭଂ, ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣନ୍ତି ଆଠାରୁ ବଢ଼ି ଆଉ କିଛି ଲାଭ ନାହିଁ। ମାନ୍ୟତେ ନା ଅଧିକଂ ତତ, ସେମାନେ ଆଠାରୁ ଅଧିକ କିଛି ଲାଭ ଅଛି ବୋଲି ସେମାନେ ଜାଣିପାରନ୍ତି ନାହିଁ। ଯସ୍ମିନ୍ ସ୍ଥିତ ନ ଦୁଃଖ ନ ଗୁରୁ ନା ବି ବିଚାରିଲେ। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଏ ସବୁଠାରୁ ଶ୍ରେଷ୍ଠ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହୋଇଛନ୍ତି, ତେଣୁ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ। ତେଣୁ ଏଇଭଳି ଭାବରେ ଏ ମୂଲ୍ୟବାନ ବସ୍ତୁ ଯେଉଁ ରହିଛି ଆମେ ଭାବୁଛେ ଏଇଟା ମୋର ଏଇଟା ପ୍ରାପ୍ତ ହେବ, କିନ୍ତୁ ଏଇଟା କାହାର। ପ୍ରକୃତରେ ଆମେ ଆସିବା ପୂର୍ବରୁ ଏସବୁ ଥିଲା ଏବଂ ଆମେ ଚାଲିଗଲା ପରେ ମଧ୍ୟ ଇଏ ରହିବ। ସେଇଥିପାଇଁ ଆଲେକଜାଣ୍ଡାର ସେ କହିଯାଇଥିଲେ, ଆଲେକଜାଣ୍ଡାର ଯେ ବିଶ୍ୱ ବିଜୟ କରିଥିଲେ ଆଲେକଜାଣ୍ଡାର, ସେ କହିଥିଲେ ତାଙ୍କ ଲୋକମାନଙ୍କୁ ମୁଁ ଯେତେବେଳେ ମୃତ୍ୟୁବରଣ କରିବି ମୋର ଯେତେବେଳେ କଫିନ୍ ନେଉଥିବ ସେତେବେଳେ ମୋ ହାତକୁ ବାହାର କରିଦେଇଥିବ ତା ହାତକୁ ଖୋଲା ରଖିଥିବ, କାରଣ ଲୋକମାନେ ଦେଖିବେ ଏତେ ବଡ଼ ଦିଗ୍ବିଜୟ କରିଥିଲେ କିନ୍ତୁ ଗଲାବେଳେ କିଛି ନେଇନାହାନ୍ତି, ଖାଲି ହାତରେ ଯାଇଛନ୍ତି। ଆମେ ଆସିଥିଲେ ଖାଲି ହାତରେ ଏବଂ ଯିବା ମଧ୍ୟ ଖାଲି ହାତରେ, କିନ୍ତୁ କେତେଜଣ ଏଇଟା ଚିନ୍ତା କରୁଛନ୍ତି, କେତେଜଣ ଚିନ୍ତା କରୁଛନ୍ତି, ସେମାନେ କହୁଛନ୍ତି ମୋର, କିନ୍ତୁ ସବୁକିଛି ଭଗବାନଙ୍କର। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଗୋଟେ କର୍ମୀ ଜ୍ଞାନୀ ଏବଂ ଭକ୍ତ ତିନି ପ୍ରକାର ଭକ୍ତ ଅଛନ୍ତି। ତିନି ପ୍ରକାର ଭକ୍ତମାନେ ସେମାନେ ଉନ୍ନତ ଭକ୍ତ, ସାଧାରଣ ତିନି ପ୍ରକାର ଲୋକମାନେ ଉନ୍ନତ ଲୋକ, ଯେଉଁମାନେ ସାଧାରଣତଃ ସେମାନେ କର୍ମୀ ମଧ୍ୟ ନୁହନ୍ତି, କର୍ମୀଠାରୁ ଆହୁରି ହୀନ ହେଉଛନ୍ତି ପଶୁ, ପଶୁ ସ୍ତରରେ ଅଛନ୍ତି, ଯଦିଓ ଦେଖାଯାଉଛନ୍ତି ବହୁତ ଜେଣ୍ଟଲମ୍ୟାନ କିନ୍ତୁ ପ୍ରକୃତରେ ସେମାନେ ଆନିମଲ୍ ଆଜ୍ ଗୁଡ଼ାଜ ଆନିମଲ୍। ତେଣୁ କର୍ମୀ କହିଲେ ଯେଉଁମାନେ ଆର୍ଯ୍ୟ ସେମାନେ ହେଉଛନ୍ତି କର୍ମୀ, କର୍ମୀ କହିଲେ ଯେଉଁମାନେ ବେଦରେ ଅନୁମୋଦିତ କର୍ମ ଅନୁସାରେ କାର୍ଯ୍ୟ କରନ୍ତି ସେମାନେ ହେଉଛନ୍ତି କର୍ମୀ, କିନ୍ତୁ ସେମାନେ ବୈଦିକ ଧାରାରେ ସେମାନେ ସବୁଠାରୁ ନୀଚ ସ୍ତରରେ ଅଛନ୍ତି କର୍ମୀ, ସେମାନେ ସେମାନେ ହେଉଛନ୍ତି ମୂଢ଼ା ବୋଲି ଭଗବାନ କହୁଛନ୍ତି, ସେମାନେ ହେଉଛନ୍ତି ମୂର୍ଖ। କିନ୍ତୁ ସେମାନେ ଭାବନ୍ତି ଆମେ ବହୁତ ବିଦ୍ୱାନ, କାରଣ ଆମେ ସବୁଠାରୁ ବହୁତ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେବା ସ୍ୱର୍ଗଲୋକକୁ ଯିବା ପାଇଁ ସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଯଜ୍ଞ ଏସବୁ କରିବା ପାଇଁ ସେମାନେ ଚିନ୍ତା କରନ୍ତି। ତେଣୁ ଯାହା ଏଇଭଳି ଭାବରେ ତିନି ପ୍ରକାର ଯେଉଁ ବ୍ୟକ୍ତି ଅଛନ୍ତି, ଜଣେ ବ୍ୟକ୍ତିର ଗୋଟେ କିଛି ଧନ ଥିଲା ସେ ହଜେଇ ଦେଇଛନ୍ତି, ହଜେଇ ଦେଇଛନ୍ତି ବାଟରେ ଜିଲ୍ଲା ଗଲାବେଳେ ଜଣେ କର୍ମୀ ଗୋଟେ କ'ଣ କର୍ମୀ ଜଣେ ଦେଖିଲା ସେଇଟାକୁ, ସିଏ ଦେଖିଲେ ଜଣେ ଜ୍ଞାନୀ ଦେଖିଲା, ଜ୍ଞାନୀ ଦେଖିଲେ କ'ଣ କରିବ ନା ସିଏ କହିବେ ଏଇଟା ମୋର ନୁହଁ ମୁଁ କାହିଁକି ଏଥିରେ ଚିନ୍ତା କରିବି କହି ପଳେଇଯିବ। କର୍ମୀ ବ୍ୟକ୍ତି ଯେତେବେଳେ ଦେଖିବ ସେତେବେଳେ ସେ କହିବ ଏ ମୁଁ ଏଇଟା ପ୍ରାପ୍ତ ହେଲି କହିକି ସେ ନେଇଯିବ, କିନ୍ତୁ ଜଣେ ଭକ୍ତ ଯଦି ଦେଖିବ ସେ କର୍ମୀ ଜଣକ ସେ ଟଙ୍କା ସେ ନେଇକିରି ସେ ଧନକୁ ନେଇକିରି ନିଜେ ତା'ର ନିଜେ ଉପଭୋଗ କରିବ, ଜ୍ଞାନୀ ଜଣଙ୍କ ସେ ଧନକୁ ଚିନ୍ତା ଦେଖିବ ନାହିଁ ସେ ତାକୁ ବ୍ୟବହାର ମାନେ ଛାଡ଼ିଦେଇ ପଳେଇଯିବ ସେ ତା'ର, କିନ୍ତୁ ଭକ୍ତ ଯେତେବେଳେ ଦେଖିବ ସେ ଧନକୁ ନେଇକିରି ଏ ଧନଟା କାହାର ଚିନ୍ତା କରି ତାକୁ ପ୍ରଦାନ କରିବ। ତେଣୁ ଭକ୍ତ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ସେ ଧନଟା ଯାହାର ସେଟାକୁ ସେ ପ୍ରଦାନ କଲେ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତର ସବୁକିଛି ହେଉଛି ଭଗବାନଙ୍କର, ଭଗବାନଙ୍କ ସବୁକିଛି। ତେଣୁ ଆମେ ମାୟାବାଦମାନେ କହନ୍ତି ଇଏ ଧନ ହେଉଛି ମାୟା ଆମେ ଛୁଇଁବେ ନାହିଁ, ଧନ ହେଉଛି ମାୟା ଆମେ ଛୁଇଁବେ ନାହିଁ, କିନ୍ତୁ ଭକ୍ତ ଜାଣନ୍ତି ଏ ଧନ ହେଉଛନ୍ତି ଭଗବାନଙ୍କର, ଲକ୍ଷ୍ମୀପତି ସିଏ, ଲକ୍ଷ୍ମୀ ହେଉଛନ୍ତି ତାଙ୍କର ଶକ୍ତି, ତେଣୁ ସେ ଧନକୁ ନେଇକିରି ଭଗବାନଙ୍କ ସେବାରେ ଲଗେଇବେ। ତେଣୁ ଆଜି ସାରା ପୃଥିବୀରେ ଇସ୍କନ ଦ୍ୱାରା ଯେତେ ମନ୍ଦିର ସବୁ ହେଇଛି ଏଥିରେ ଲକ୍ଷ୍ମୀର ବ୍ୟବହାର କରାଯାଇଛି, ତେଣୁ ଆଜି ସାରା ପୃଥିବୀରେ ଇସ୍କନ କେନ୍ଦ୍ର ଯେଉଁ ରହିଛି ଏ ଗୋଟେ ତୀର୍ଥରେ ପରିଣତ ହୋଇ ସମସ୍ତେ ଆସୁଛନ୍ତି ଦେଖିବା ପାଇଁ। ଏଭଳି ଭାବରେ ପ୍ରଭୁପାଦଙ୍କ କୃପାରୁ ମନ୍ଦିର ସବୁ ଏଭଳି ଭାବରେ ମେଣ୍ଟେନ୍ କରାଯାଉଛି, ଭଗବାନଙ୍କର ଭଜନ କୀର୍ତ୍ତନ ହେଉଛି, ଭଗବାନ କଥା କୁହାଯାଉଛି, ଏସବୁ ଲୋକମାନେ ଆକର୍ଷିତ ହେଇ ଆସୁଛନ୍ତି। ଯେଉଁମାନେ ଆକର୍ଷିତ ହେଇ ଆସୁଛନ୍ତି ତାଙ୍କ ଜୀବନ ବଦଳି ଯାଉଛି, ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଇଏ ଯେଉଁ ରହିଛି, ଯେଉଁ ଧନ ରହିଛି, ପ୍ରକୃତରେ ସବୁ ଭଗବାନ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ମୁଚ୍ୟତେ। ଯେଉଁମାନେ ଭକ୍ତ ସେମାନେ ଏଇ ଧନକୁ ଭଗବାନଙ୍କ ସେବାରେ ଲଗେଇବେ, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ମାୟାବାଦୀମାନେ ସେମାନେ କହିବେ ଏ ଧନଟା ମାୟା, ଆମେ ଛୁଇଁବା ନାହିଁ। ଏଇଭଳି ଭାବେ ପ୍ରଭୁପାଦ ମହାରାଜ ଏଇସବୁ ଧନକୁ ସାରା ପୃଥିବୀରେ ପ୍ରଭୁପାଦ ମହାରାଜ କହନ୍ତି ଆମର ଇସ୍କନ ହେଉଛି କ'ଣ ନା ଅଙ୍ଗ ପଙ୍ଗୁ ନାୟ ଅନ୍ଧ ପଙ୍ଗୁ ନାୟ ଅନ୍ଧ ପଙ୍ଗୁ ନାୟ। ଆମେ ଭାରତବାସୀମାନେ ପାଶ୍ଚାତ୍ୟ ଜଗତର ଶାସନ ଫଳରେ ଆମେ ପଙ୍ଗୁ ହେଇଯାଇଛେ, କିନ୍ତୁ ପାଶ୍ଚାତ୍ୟ ଜଗତର ଲୋକମାନେ ଏତେ ଧନର ରହିଛି ରହିଛି ପ୍ରାଚୁର୍ଯ୍ୟ ରହିଛି, ସେମାନେ ଅନ୍ଧ ହେଇଯାଇଛନ୍ତି। ଅନ୍ଧମାନେ ବାଟ ଜାଣିପାରିବେ ନାହିଁ, ପଙ୍ଗୁମାନେ ବାଟ ଜାଣିଲେ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଅନ୍ଧ ପଙ୍ଗୁ ମିଶିଗଲେ ବାଟ ପଙ୍ଗୁ କ'ଣ ବାଟ ଦେଖେଇବ, ଅନ୍ଧ କହିବ ଅନ୍ଧ ଅନ୍ଧ ତାକୁ ବାଟ ଦେଖେଇବ, ଅନ୍ଧ କ'ଣ ତାଙ୍କୁ କାନ୍ଧିକି ନେବ, ପଙ୍ଗୁ ବାଟ ଦେଖେଇବ। ଆମର ଇସ୍କନ ହେଉଛି ସେଇଭଳି ଭାବରେ ଅନ୍ଧ ପଙ୍ଗୁ ନ୍ୟାୟ। ତେଣୁ ଏଇ ରହିଛି ଏ ମଣିର ଏଇଭଳି ଭାବରେ ଯେଉଁ ଧନ ସବୁ ରହିଛି, ଏ ଧନଟା ହେଉଛି ପ୍ରକୃତରେ ଭଗବାନଙ୍କର। ଭକ୍ତମାନେ ଜାଣନ୍ତି ଏ ଲକ୍ଷ୍ମୀ ହେଉଛି ଭଗବାନଙ୍କର। ରାବଣ ରାବଣ ସ୍ୱଭାବ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭାବନ୍ତି ଏ ଧନକୁ ଉପଭୋଗ କରିବେ, ଲକ୍ଷ୍ମୀକୁ ଉପଭୋଗ କରିବେ, ଲକ୍ଷ୍ମୀପତିଙ୍କୁ ଛାଡ଼ିଦେବେ, ଲକ୍ଷ୍ମୀପତି ନେବେ ନାହିଁ, ଗ୍ରହଣ କରିବେ ନାହିଁ। ତେଣୁ ରାବଣ ସୀତାଙ୍କୁ ହରଣ କଲେ, ଭଗବାନ ରାମଚନ୍ଦ୍ର ସୀତାଙ୍କୁ ପୁଣି ଆଣିଲେ ତାଙ୍କଠାରୁ, ରାବଣଙ୍କଠାରୁ ଆଣିଲେ। ଆମେ ଲକ୍ଷ୍ମୀ ପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀପତିଙ୍କର ଶରଣରେ ଗଲେ ଆମେ ତାଙ୍କର କୃପାରୁ ଲକ୍ଷ୍ମୀ ପ୍ରାପ୍ତ ହେବା, କିନ୍ତୁ ଲକ୍ଷ୍ମୀପତିଙ୍କର ସେବା ନକରି ଖାଲି ଲକ୍ଷ୍ମୀଙ୍କୁ ଉପଭୋଗ କରିବା ପାଇଁ ଚାହିଁଲେ ତାହେଲେ ଆମେ ସେ ଲକ୍ଷ୍ମୀଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ। ରାବଣର ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ରାବଣ ଦ୍ୱାରା ଏହି ଶିକ୍ଷା ଆମେ ପ୍ରାପ୍ତ ହେଉଛେ। ଲୋକମାନେ ଆମେ ଦେଖିବା ଜଗନ୍ନାଥ ମନ୍ଦିରରେ ଲକ୍ଷ୍ମୀଙ୍କର ମନ୍ଦିର ଅଛି, ଲକ୍ଷ୍ମୀଙ୍କ ମନ୍ଦିର ଅଛି, ସେଠି ସବୁବେଳେ ଏଠି ସବୁବେଳେ ଭିଡ଼, ଧନ ଦିଅ ଆମକୁ ଧନ ଦିଅ, ତାଙ୍କ ଲକ୍ଷ୍ମୀଙ୍କର ବାହାରୁ ଦେଖିପାରିବେ ନାହିଁ, ତାଙ୍କର କ'ଣ ରୂପକୁ ଦେଖିପାରିବା ନାହିଁ, ସମସ୍ତେ ସେଠି କଥା ହେଇଥିବ ଆମକୁ ଧନ ଦିଅ, ଧନ ଦେହି ଯଶୋ ଦେହି ଏସବୁ ରହିଛି। କିନ୍ତୁ ତଥାପି ଯେଉଁମାନେ ଭଗବାନଙ୍କୁ ଧନ ପ୍ରାପ୍ତ ହେବା ପାଇଁ ପ୍ରାର୍ଥନା କରନ୍ତି ସେମାନେ ମଧ୍ୟ ଉଦାହର, ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ, ସପ୍ତମ ଅଧ୍ୟାୟରେ କହିଲେ, ଉଦାହରା ସର୍ବ ଏବେ ଏତେ ଯେଉଁମାନେ ଭଗବାନ ପ୍ରାପ୍ତକୁ ଯାଆନ୍ତି ପ୍ରଭୁ କ'ଣ ଅର୍ଥାର୍ଥୀ ଅର୍ଥ କାମନା କରି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ମଧ୍ୟ ବହୁତ ଉଦାର ବ୍ୟକ୍ତି। ଭଗବାନ କହିଲେ ଭଗବାନ ଚାହାନ୍ତି ମୋ ପାଖକୁ ସମସ୍ତେ ଆସନ୍ତୁ, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜେତ ପୁରୁଷଂ ପରମ। ଯାହାର କୌଣସି କାମନା ନଥାଉ ବା ସବୁକିଛି କାମନା ଥାଉ ବା ଯେଉଁମାନେ ମୁକ୍ତି ଚାହୁଁଛନ୍ତି ଯଦି ଭଗବାନଙ୍କ ଶରଣରେ ଗଲେ ତାହେଲେ ସବୁକିଛି ଯିଏ ଯାହା ଚାହୁଁଛି ସେଇଟା ପ୍ରାପ୍ତ ହେବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏ ଧନ ପ୍ରକୃତରେ ସବୁକିଛି ଭଗବାନ ସୃଷ୍ଟି କରିଛନ୍ତି, ଆମ ପାଇଁ ସୃଷ୍ଟି କରିଛନ୍ତି, ଏମିତି ନୁହଁ ଯେ ଭଗବାନ ଆମକୁ ସବୁ ସୃଷ୍ଟି କଲେ ଆଉ ଆମେ କେମିତି ଚଳିବା କ'ଣ କରିବା ଏସବୁ ଚିନ୍ତା କରିନାହାନ୍ତି ଭଗବାନ। କମ୍ପ୍ଲିଟ୍ ଭଗବାନ ହେଉଛନ୍ତି ପୂର୍ଣ୍ଣ, ଏମିତି କିଛି କୌଣସି ତାଙ୍କର ଅପୂର୍ଣ୍ଣତା ନାହିଁ। ଭୌତିକ ଜଗତ ସବୁ ସୃଷ୍ଟି କଲେ, ସବୁ ଜୀବ 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କଲେ, ଗୋଟିଏ ଲକ୍ଷ ଗୋଟିଏ ଗୋଟିଏ ପ୍ରକାରର ଜୀବରେ କୋଟି କୋଟି ଜୀବ ଅଛନ୍ତି ଏ ଭୌତିକ ଜଗତ। ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଏବଂ ସମସ୍ତଙ୍କ ପାଇଁ କିଭଳି ଭାବରେ ଜୀବନଯାପନ କରିବେ ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। ଉପନିଷଦରେ ବର୍ଣ୍ଣନା କରାଯାଇଛି କ'ଣ ଚେତନ ନିତ୍ୟ ନିତ୍ୟାନାମ ଚେତନ ଚେତନ ନାମ ଏକ ବହୁ ନାମ ଯେଉଁ ବିଦଧାତି କାମା। ଭଗବାନ ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ଭଗବାନ ଆଉ ଜୀବ ଭିତରେ ଇଏ ହେଉଛି ସାମଞ୍ଜସ୍ୟ ରହିଛି, ଏ ଏକତ୍ଵ ରହିଛି, ଭଗବାନ ଆଉ ଜୀବ ଏକା, ଭଗବାନଙ୍କ ଭଳି ଭଗବାନଙ୍କ ଆମ ଅଂଶ, ଭଗବାନ ଚେତନଶୀଳ ଆମେ ମଧ୍ୟ ଚେତନଶୀଳ, ଭଗବାନ ନିତ୍ୟ ଆମେ ମଧ୍ୟ ନିତ୍ୟ, କିନ୍ତୁ ଆମେ ହେଉଛି ବହୁ ବଚନରେ କୁହାଯାଇଛି, ଭଗବାନଙ୍କୁ ଏକ ବଚନରେ କୁହାଯାଇଛି, କିନ୍ତୁ ତା ଅର୍ଥ ନୁହେଁ ଆମେ ଭଗବାନଙ୍କ ସହିତ ସମାନ ହେଇଗଲେ, ଭଗବାନ ସହିତ ମଧ୍ୟ କ'ଣ ପାର୍ଥକ୍ୟ ମଧ୍ୟ ରହିଛି ଆମର, କ'ଣ ନା ଆମେ ହେଉଛେ ଏ ଆମେ ହେଉଛେ ବହୁତ ଅନେକ ପ୍ରକାର ଆମେ ଅଛେ, ଭଗବାନ ହେଉଛନ୍ତି ଏକ, କିନ୍ତୁ ସମସ୍ତଙ୍କର କାମନାକୁ ସେ ପୂରଣ କରନ୍ତି। ଏକ ବହୁନାମ ଯେ ବିଦଧାତି କାମା, ଏ ଭୌତିକ ଜଗତରେ କେତେ ବସ୍ତୁ ରହିଛି, ମୂଲ୍ୟବାନ ବସ୍ତୁଠୁ ଆରମ୍ଭ କରି କେତେ କ'ଣ ସବୁ ରହିଛି। ଜୀବ ଜୀବସ୍ୟ ଜୀବନ, ଭଗବାନ ଏଭଳି ଭାବେ ବ୍ୟବସ୍ଥା କରିଛନ୍ତି, ଗୋଟିଏ ଜୀବ ଏହା ଗୋଟେ ଜୀବର ଜୀବନ ପାଇଁ, ଭଗବାନ ନୁହଁ ତିଆରି କରିଦେଲେ କେମିତି ଚଳିବେ ମେଣ୍ଟେନ୍ କରିବେ ତାକୁ ଚିନ୍ତା ପଡ଼ିଯାଇଛି, କେମିତି ତାକୁ ମେଣ୍ଟେନ୍ କରିବା। ଯେମିତି ଜଣେ ଗୃହସ୍ଥ ଜୀବନ ଯାହା ମନ ତା'ର ଚିନ୍ତା କରୁଛି, କେମିତି ସକାଳ ହେଲେ କେମିତି ମୁଁ ଧନ ରୋଜଗାର କରିବି, ପିଲା କୁଟୁମ୍ବ ପାଳନ କରିବି। କିନ୍ତୁ ଏତେ କୋଟି କୋଟି ଜୀବ ସୃଷ୍ଟି କରିଛନ୍ତି ଭଗବାନ, ଏହା ଭଗବାନ କେମିତି ସେମାନେ ମେଣ୍ଟେନ୍ ହେବେ ତା ଚିନ୍ତା କରିନାହାନ୍ତି, ସବୁ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି, ଅଟୋମେଟିକ୍ ହେଇଯିବ। ଭଗବତ ଗୀତା ଭାଗବତମରେ ନାରଦ ମୁନି ଏକଟା କହୁଛନ୍ତି ଯୁଧିଷ୍ଠ ମହାରାଜଙ୍କୁ, ଭାଗବତ ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ, ଅହସ୍ତାନି ସହସ୍ତାନମ ଅପାଦାନି ଚତୁଷ୍ପାଦମ ଫଲ୍ଗୁନି ତତ୍ର ମହତାଙ୍ଗ ଜୀବ ଜୀବସ୍ୟ ଜୀବନ। ଏଭଳି ଭାବରେ ସୃଷ୍ଟି କରିଛନ୍ତି ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ। ଅହସ୍ତାନି ସହସ୍ତାନମ, ଯେଉଁମାନଙ୍କର ହାତ ନାହିଁ ସେମାନେ ହାତ ଥିବା ପ୍ରାଣୀମାନଙ୍କର ଜୀବନ ଖାଦ୍ୟ। ଅପାଦାନି ଚତୁଷ୍ପାଦ, ଯେଉଁମାନଙ୍କ ପାଦ ନାହିଁ ଘାସ ଇତ୍ୟାଦି, ଚତୁଷ୍ପାଦ ଚତୁଷ୍ପାଦ ବ୍ୟକ୍ତି କ'ଣ ଗାଈ ଇତ୍ୟାଦି, ଗାଈ ଗୋରୁ ଛେଳି ଇତ୍ୟାଦିମାନଙ୍କର ଖାଦ୍ୟ ସିଏ, ଯେଉଁମାନଙ୍କ ହାତ ନାହିଁ ହାତ ଥିବା ବ୍ୟକ୍ତିର ଖାଦ୍ୟ, ମନୁଷ୍ୟମାନଙ୍କର ଖାଦ୍ୟ ସେମାନେ ଯେଉଁମାନଙ୍କ ହାତ ନାହିଁ। ଏବଂ ଫର୍ଗୁନି ତତ୍ର ମହତାମ, ଯେଉଁମାନେ ବହୁତ ଶକ୍ତିଶାଳୀ ଜୀବ ଅଛନ୍ତି, ଯେଉଁମାନେ କ'ଣ ନିର୍ବଳ ଜୀବର ହେଉଛି ତାଙ୍କର ଖାଦ୍ୟ, ଶକ୍ତିଶାଳୀ ଜୀବଙ୍କର ଖାଦ୍ୟ ହେଉଛି। ଏବଂ ଜୀବ ଜୀବସ୍ୟ ଜୀବନ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ, ଭଗବାନ ଚିନ୍ତା କରିବାକୁ ପଡ଼ୁନି କେମିତି ତାଙ୍କୁ ଦେବା, କେମିତି କ'ଣ ସେମାନେ ଚଳିବେ କ'ଣ କରିବେ, ଲକ୍ଷ ଲକ୍ଷ ଲୋକ ସୃଷ୍ଟି ହେଇଗଲେ କେମିତି ତାଙ୍କୁ ଚଳିବା, ସେସବୁ ନାହିଁ। ଭଗବାନ ପୂର୍ଣ୍ଣ, ଏ ଭୌତିକ ଜଗତ ହେଉଛି ପୂର୍ଣ୍ଣ। ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୋଦଚତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଆଉ ଭଗବାନଠାରୁ ଯେଉଁମାନେ ଆସୁଛନ୍ତି ସେମାନେ ମଧ୍ୟ ପୂର୍ଣ୍ଣ, ଏବଂ ପୂର୍ଣ୍ଣ ଭଗବାନଠାରୁ ଆସିଲେ ମଧ୍ୟ ସେ ଅପୂର୍ଣ୍ଣ ହେଇଯାଉନାହାନ୍ତି, ସେ ମଧ୍ୟ ପୂର୍ଣ୍ଣ। ଇଏ ହେଉଛି ଉପନିଷଦର ପ୍ରଥମ ଭଗବାନଙ୍କୁ ସ୍ତୁତି କରାଯାଇଛି, ମନ୍ତ୍ର ହେଉଛି ଏଇଟା ଇନ୍ଭୋକେସନ୍, ଉପନିଷଦର ଈଶୋପନିଷଦ ଇତ୍ୟାଦି ଅନୁସାର ରହିଛି। ଇଏ ହେଉଛି ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଆମେ ଯେହେତୁ ଅପୂର୍ଣ୍ଣ ସେଥିପାଇଁ ଆମେ ଭଗବାନ ବୁଝିପାରୁନାହିଁ, ଆମେ କହୁଛେ ଭଗବାନ ପାଖରେ କିଛି ଅପୂର୍ଣ୍ଣତା ରହିଛି ନା, ଭଗବାନ ହେଉଛନ୍ତି ପୂର୍ଣ୍ଣ। ପୂର୍ଣ୍ଣ ବସ୍ତୁ ବୁଝିବା ପାଇଁ ଇଏ ହେଉଛି ଅଧ୍ୟୟ ବସ୍ତୁ, ତାଙ୍କୁ ବୁଝିବା ପାଇଁ ଉପାୟ ହେଉଛି ଯେଉଁମାନେ ସେସବୁ ଜାଣିଛନ୍ତି ତାଙ୍କ ପାଖକୁ ଯିବା, ତାଙ୍କର ଶରଣରେ ଗଲେ ଆମେ ସବୁ ଜାଣିବା। ଏ ପୂର୍ଣ୍ଣ ବସ୍ତୁଙ୍କର ଲୀଳା ସବୁ ଏସବୁ ଚାଲିଛି ଏଠି, ସବୁକିଛି ଭୌତିକ ଜଗତରେ ଆଉ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯେଉଁ ରହିଛି ଜଗତ, ସେଇଠୁ ବୈଜ୍ଞାନିକମାନେ ଜାଣନ୍ତି ନାହିଁ। ଏ ଭୌତିକ ଜଗତରେ ମଧ୍ୟ ଏଭଳି ବସ୍ତୁ ଅଛି ବୈଜ୍ଞାନିକମାନେ ଜାଣନ୍ତି ନାହିଁ, ଆମେ ଯେଉଁ କହିଛେ ଆଟମ୍, ବୈଜ୍ଞାନିକମାନେ ଜାଣନ୍ତି ଖାଲି ଆଟମ୍ ରହିଛି, ସବୁଠାରୁ କ୍ଷୁଦ୍ରତମ ବସ୍ତୁ ଏତିକି ରହିଛି, କିନ୍ତୁ ଦିସ୍ ଇଜ୍ ମ୍ୟାଟେରିଆଲ, ଇଏ ହେଉଛି ଭୌତିକ ବସ୍ତୁ। ଆଧିରେ ଗୋଟିଏ ସ୍ପିରିଚୁଆଲ ବସ୍ତୁ ରହିଛି, ପାରମାର୍ଥିକ ଆଧ୍ୟାତ୍ମିକ ବସ୍ତୁ ଅଛି, ସେଇଟା ଲୋକମାନେ ଜାଣନ୍ତି ନାହିଁ, ବୈଜ୍ଞାନିକମାନେ ଜାଣନ୍ତି ନାହିଁ, ଏବଂ କୋଟି କୋଟି ବର୍ଷ ପରେ ମଧ୍ୟ ଜାଣିପାରିବେ ନାହିଁ। ଆମର ଶ୍ରୀଶ୍ରୀମଦ୍ ଗୁରୁଦେବ ଶ୍ରୀଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ସେ କଥା କହିଲେ, ଏଇ ଆଟମ୍ରେ ଯେଉଁ ରହିଛି ତା ଭିତରେ ରହିଛି ଆହୁରି ସୂକ୍ଷ୍ମ ବସ୍ତୁ ରହିଛି, ନ୍ୟୁଟ୍ରନ୍ ପ୍ରୋଟନ୍ ଇଲେକ୍ଟ୍ରନ୍, ଏଇ ତିନୋଟି ଜିନିଷ ରହିଛି, କିନ୍ତୁ ଚତୁର୍ଥ ବସ୍ତୁ ବିଷୟରେ ତାଙ୍କର ଜ୍ଞାନ ନାହିଁ। ସେଇଟା ହେଉଛି ଗୁରୁଦେବ ସେ ଜ୍ଞାନ ଦେଲେ, ସେଇଟା ସ୍ପିରିଟନ୍, ସ୍ପିରିଟନ୍ ଏ ଆତ୍ମା, ଆତ୍ମା ଜ୍ଞାନ ଭଗବାନ ଜାଣିନାହାନ୍ତି, ତେଣୁ ଯେତେ ଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ସେ ତାର କିଛି ମୂଲ୍ୟ ନାହିଁ, ସେ ଜିରୋ। ତେଣୁ ଇଏ ଯେଉଁ ରହିଛି ସବୁ ବସ୍ତୁ, ଯେତେବେଳେ ଆମେ ଜଣେ ଜାଣିବ, ଜଣେ ଜ୍ଞାନ ପ୍ରାପ୍ତ ହେବ, ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବ, ସବୁ ବସ୍ତୁଟା କିଭଳି ଭାବରେ ବ୍ୟବହାର କରାଯିବ ସେଇଟା ସେ ଜାଣିପାରିବ। କିନ୍ତୁ ଭଗବତ ଜ୍ଞାନ ନାହିଁ ମାନେ ଯେତେ ଯେତେ ଧନ ଥିଲେ ଯାହା ଥିଲେ ମଧ୍ୟ ସେଇଟାକୁ କିଭଳି ଭାବରେ ବ୍ୟବହାର କରାଯିବ ସେମାନେ ଜାଣନ୍ତି ନାହିଁ। ତେଣୁ ଆଜିର ବୈଜ୍ଞାନିକ ଯୁଗରେ ବହୁତ ପ୍ରକାର କ'ଣ ବହୁତ ପ୍ରକାର ମ୍ୟାଟେରିଆଲ ଡେଭଲପମେଣ୍ଟ ହେଉଛି, ବହୁତ ପ୍ରକାର ମେକାନିକାଲ ଡେଭଲପମେଣ୍ଟ ହେଉଛି, ବହୁତ ପ୍ରକାର ହେଉଛି, କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ନଥିବାରୁ ସେସବୁ କିଛି ସେସବୁ ଶାନ୍ତି ପ୍ରଦାନ କରିପାରୁନାହିଁ। ଯାହାକି ଆମେ ଦେଖିବା ଏଇ ସତ୍ରାଜିତଙ୍କ ଚରିତ୍ରରେ, ଏ ଲୀଳାରେ ଏଇ ଜ୍ଞାନଟି ଆମେ ପ୍ରାପ୍ତ ହେବା, ଏଇ ଶିକ୍ଷାଟି ରହିଛି। ଏତେ ମୂଲ୍ୟବାନ ବସ୍ତୁ ଭଗବାନଙ୍କ ସେବାରେ ନ ଲାଗିଲେ କିଭଳି ଭାବରେ ଉପଦ୍ରବ ସୃଷ୍ଟି କରୁଥିଲା, କେତେ କ'ଣ ତାହାର ସବୁ ରହିଛି ଭାବେ ଆମେ ସବୁ ବର୍ଣ୍ଣନା କରୁଥିଲେ, କିଛି ଉପଦ୍ରବ ଆସିବ ନାହିଁ, କିନ୍ତୁ ଭଗବାନଙ୍କ ସେବାରେ ନିଯୁକ୍ତ ନ ହେବାରୁ ସବୁ ଉପଦ୍ରବ ଆସି ପହଞ୍ଚିଗଲା। ତେଣୁ ଏ ଭୌତିକ ଜଗତରେ ପ୍ରାୟ ଲୋକମାନେ ଶତକଡ଼ା 99 ଭାଗ ଲୋକ ହେଉଛନ୍ତି ଏଇ ଆଧ୍ୟାତ୍ମ ଜ୍ଞାନ ଶୂନ୍ୟ ରହିଛନ୍ତି। ତେଣୁ ଯେତେ ସେମାନେ ଯାହା କିଛି ପ୍ରାପ୍ତ ହେଲେ ମଧ୍ୟ ତାର କିଛି ମୂଲ୍ୟ ନାହିଁ, ସବୁ ସବୁର ମୂଲ୍ୟ ହେଉଛି ଶୂନ, ଶୂନର କିଛି ମୂଲ୍ୟ ନାହିଁ। କିନ୍ତୁ ଏକ ଅଛି ମାନେ ସେ ଶୂନର ମୂଲ୍ୟ 10 ଗୁଣ ଲେଖା ବଢ଼ିବ ଟିକା ଯିବ। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ, ତତ୍ର ଦୁଷ୍ଟା ମଣି ପ୍ରେଷ୍ଠମ, ବହୁତ ମୂଲ୍ୟବାନ ବସ୍ତୁ ରହିଛି ଏ ମଣି ଗୋଟେ, ସେଇଭଳି ସର୍ପର ମଧ୍ୟରେ ସର୍ପର ମସ୍ତକରେ ସବୁ ମଣି ଥାଏ, ସର୍ପର ମଣି ରହିଛି। ଏଇଭଳି ଭାବରେ ଗୋଟେ ଲୀଳା ରହିଛି, ଯେତେବେଳେ ଭଗବାନ କରୁଥିଲେ, ଯେତେବେଳେ ଭଗବାନ ଯାଇଥିଲେ ବୃନ୍ଦାବନକୁ, ସେହି ସମୟରେ ତାଙ୍କ ସହିତ ତାଙ୍କର ସେବକ ଥିଲେ ବଳଭଦ୍ର ଭଟ୍ଟାଚାର୍ଯ୍ୟ, ଭଟ୍ଟାଚାର୍ଯ୍ୟ ଥିଲେ। ବୃନ୍ଦାବନ ଯେତେବେଳେ ଭଗବାନ ଅବସ୍ଥାନ କରୁଥିଲେ, ସ୍ୱୟଂ ଭଗବାନ ସିଏ ମହାପ୍ରଭୁ, ସେହି ସମୟରେ ଲୋକମାନଙ୍କର ଭ୍ରମ ହେଲା ଯେ କାଳିଆ ହ୍ରଦରେ ଭଗବାନ ଆବିର୍ଭାବ ହେଇଛନ୍ତି। ରାତିରେ ଜଣେ ଧୀବର ସେ କ'ଣ ମାଛ ଧରିବା ପାଇଁ ନୌକାରେ ଗୋଟେ ମସଲା ଗୋଟେ ଲାଇଟ୍ ଲଗେଇକିରି ଜାଲ ପକେଇକିରି ମାଛ ଧରୁଥିଲା। କିନ୍ତୁ ଲୋକମାନେ ଏଇଟା ଗୋଟେ ଭ୍ରମ, ଏଇ ଗୋଟେ ଭ୍ରମ। ବଦ୍ଧ ଅବସ୍ଥାରେ ଯେଉଁ 4ଟି ଦୋଷ ରହିଛି, ତା ଦେହରେ ଗୋଟେ ଦୋଷ ହେଉଛି ଭ୍ରମ, ସେ ଭୁଲ କରିବ ବା ପ୍ରମାଦ, ଗୋଟେ ବସ୍ତୁକୁ ଆଉ ଗୋଟେ ବସ୍ତୁ ବୋଲି ଭାବିବ। ତେଣୁ ଲୋକମାନେ ଭାବିଲେ ଭଗବାନ କାଳିଆ ହ୍ରଦରେ ଆବିର୍ଭାବ ହେଇଛନ୍ତି, ତାଙ୍କର ସେ କାଳିଆ ରୂପରେ ଠିଆ କ'ଣ କାଳିଆ ଉପରେ ଲୀଳା କରୁଛନ୍ତି, ତାହାର ମଣି ଜଳୁଛି, ଚିକଚିକ ହେଇ ଜଳୁଛି, କାଳିଆର ମଣି ସର୍ପର ମଣି ବିଷରୁ ତିଆରି ହେଇଛି। କିନ୍ତୁ ସେ ଏତେ ମୂଲ୍ୟବାନ ହେଉଛି, ବିଷରୁ ଏତେ ମୂଲ୍ୟବାନ ବସ୍ତୁ ବାହାରୁଛି, ବିଷଟା ଜଣ ପ୍ରାଣ ନେଇଯିବ, କିନ୍ତୁ ସେଇ ବିଷରୁ ମଣି ଯେତେବେଳେ ସୃଷ୍ଟି ହେଉଛି, ସେ ମଣିର କେତେ ମୂଲ୍ୟ ରହୁଛି। ଏଭଳି ଭାବରେ ଅଦ୍ଭୁତ ଭଗବାନଙ୍କ କର୍ମ ସବୁ ରହିଛି। ତେଣୁ ଯାହା ହଉ, ବଳଭଦ୍ର ଭଟ୍ଟାଚାର୍ଯ୍ୟ ଯେତେବେଳେ ଖବର ପାଇଲେ ଯେ ଭଗବାନ ଆବିର୍ଭାବ ହେଇଛନ୍ତି, ସ୍ୱୟଂ ଭଗବାନ ପାଖରେ ଅଛନ୍ତି, ସେ କହୁଛି ପ୍ରଭୁ ମୋତେ ଟିକେ ଅନୁମତି ଦିଅନ୍ତୁ, ମୁଁ ଟିକେ ଯାଇକିରି ଦେଖିକିରି ଆସିବି ଭଗବାନଙ୍କୁ। ଯେତେବେଳେ କହିଲେ ବଳଭଦ୍ର ଭଟ୍ଟାଚାର୍ଯ୍ୟ, ଭଗବାନ ତାକୁ ଗୋଟେ ଚାପୁଡ଼ା ପକେଇଲେ, କହିଲେ କଳିଯୁଗରେ ଭଗବାନ କାହିଁକି ଆବିର୍ଭାବ ହେବେ, ଆଉ ଠିକ୍ ଅଛି ତାଙ୍କ କାଲିକି ଯିବ କହିକିରି ତାଙ୍କୁ କହିଲେ। ତେଣୁ ତା ପରଦିନ ଭଗବାନ ବ୍ୟବସ୍ଥାରେ ବୃନ୍ଦାବନବାସୀମାନେ ଆସି ପହଞ୍ଚିଲେ ଭଗବାନ ଦର୍ଶନ ମହାପ୍ରଭୁଙ୍କୁ। ତେଣୁ ମହାପ୍ରଭୁ ପଚାରିଲେ, କ'ଣ କାଲି ରାତିରେ ଏଇଭଳି ଭାବରେ ଗୋଟେ ଘଟଣା ହେଇଥିଲା? ନା ନା ପ୍ରଭୁ, ସିଏ ଗୋଟେ ଧୀବର ଜଣେ ଜାଲ ଇଏ କରୁଥିଲା, ଗୋଟେ ଲାଇଟ୍ ଲାଗିଥିଲା, ସେଇଟା ଲୋକମାନେ କହୁଥିଲେ ଭଗବାନ ଆବିର୍ଭାବ ହୋଇଛନ୍ତି ବୋଲି, କିନ୍ତୁ ପ୍ରକୃତରେ ସିଏ ନା ଆପଣ ହେଉଛନ୍ତି ପ୍ରକୃତରେ ଭଗବାନ, ଭଗବାନ ସେଠି ଆବିର୍ଭାବ ହେଇଛନ୍ତି, କିନ୍ତୁ ଲୋକମାନେ ଜାଣିପାରୁନାହାନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଜଣେ ଭଗବାନ ବୋଲି କହନ୍ତି, ଭଗବାନ କାନରେ ହାତ ଦିଅନ୍ତି, ବିଷ୍ଣୁ ବିଷ୍ଣୁ ବୋଲି କହିକି କାନରେ ହାତ ଦେଇଦିଅନ୍ତି। ତେଣୁ ଏ ମଣି ସର୍ପର ଯେଉଁ ମଣି ରହିଛି, ଆମ ପୃଥିବୀ ତଳେ ଯେଉଁ ସବୁ ରହିଛି, ଏଇସବୁ ମଣି ସବୁ ବହୁତ ପ୍ରକାର ମୂଲ୍ୟବାନ ମଣି ରହିଛି, ସେଠି ସୂର୍ଯ୍ୟର ଆଲୋକ ପ୍ରବେଶ କରିପାରେ ନାହିଁ। ତେଣୁ ଆମର ଯେଉଁ ରହିଛି ଗାୟତ୍ରୀ ମନ୍ତ୍ରରେ, ଭୂ ପୃଥିବୀର ଉର୍ଦ୍ଧ୍ୱ କଥା କୁହାଯାଉଛି, ପୃଥିବୀର ନିମ୍ନ କଥା କୁହାଯାଉ ନାହିଁ। ଓଂ ଭୂର୍ ଭୁବ ସ୍ୱ ତସ୍ୟ ବିଦୁର ବାରେଣ୍ୟମ, ଏଇସବୁ ପୃଥିବୀ ପୃଷ୍ଠର ଉଚ୍ଚ ଲୋକମାନଙ୍କ କଥା କୁହାଯାଉଛି, ନିମ୍ନ ଲୋକ କଥା କୁହାଯାଉନି, କାରଣ ସେଠି ସୂର୍ଯ୍ୟ ଆଲୋକ ପ୍ରବେଶ କରିପାରେ ନାହିଁ। କିନ୍ତୁ ସେଠି ମଣି ସବୁ ରହିଛି, ବହୁତ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ, ମଣିର ଦ୍ୱାରା ସେମାନେ ଆଲୋକିତ ହୁଅନ୍ତି। ତେଣୁ ଏ ମଣି କିଭଳି ତିଆରି ହେଇଛି, ସୂର୍ଯ୍ୟର ନା ବିଷରୁ ତିଆରି ହେଇଛି ମଣି, କିନ୍ତୁ ବିଷାକ୍ତ ବୋଲି କହିକରି ତାକୁ ଭିଙ୍ଗି ଦିଅନ୍ତିନି, କେହି ସେ ମଣିଟାକୁ ପ୍ରାପ୍ତ ହେବେ, ଏଇସବୁ ମଣି ରହି ମୂଲ୍ୟବାନ ମଣି ରହିଛି, ଏ ବିଷରୁ ତିଆରି ହେଇଛି, ଭଗବାନ କ'ଣ ନ କରିପାରନ୍ତି। ତେଣୁ ଯାହା ହଉ, ଏଇଭଳି ଭାବରେ ଯେଉଁ ରହିଛି ଭଗବାନ ଯେତେ ପ୍ରବେଶ କରିଛନ୍ତି, ସେତେବେଳେ କୁହାଯାଉଛି ତତ୍ର ଦୃଷ୍ଟା ମଣି ପ୍ରେଷ୍ଠମ, ମୂଲ୍ୟବାନ ମଣି, ମଣି ପ୍ରେଷ୍ଠରୁ ଜଣେ ଆଚାର୍ଯ୍ୟ କହୁଛନ୍ତି ବହୁତ ମଣି ସେଠି ଥିଲା, ଯଦିଓ ଏଇଟା ପୃଥିବୀରେ ରହିଛନ୍ତି ଦ୍ୱାରକାରେ ରହିଛନ୍ତି, କିନ୍ତୁ ବହୁତ ମଣି ସେଠି ଥିଲା, ଆମେ ସେଇଟା କହିବା ଆଲୋଚନା କରିବା। ତତ୍ର ଦୃଷ୍ଟା ମଣି ପ୍ରେଷ୍ଠମ, ଶ୍ରେଷ୍ଠ ମଣିକୁ ଦେଖିଲେ ଭଗବାନ, ଯେତେବେଳେ ଦେଖିକିରି ଆଗରୁ ଦେଖିନଥିଲେ, ଭଗବାନ ଆଗରୁ ଦେଖିନଥିଲେ, କାରଣ ସତ୍ରାଜିତ ସେ ମଣି ଆଣିକି ଆସିଥିଲା, ସେ ମଣିର ପ୍ରଭାବରେ ଲୋକମାନେ ଦେଖିପାରିଲେ ମଣିଟେ ରହିଛି ବୋଲି, ସେମାନେ ଭାବିଲେ ସୂର୍ଯ୍ୟଦେବ ଆସିଛନ୍ତି, ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଇଥିଲା। ତେଣୁ ସେମାନେ ଆସି ପ୍ରଭୁ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ସୂର୍ଯ୍ୟଦେବ ଆସିଛନ୍ତି ଆପଣ ଦର୍ଶନ କରିବା ପାଇଁ, କିନ୍ତୁ ଭଗବାନ ଜାଣିଛନ୍ତି ସବୁ, ସେ କହିଲେ ସୂର୍ଯ୍ୟଦେବ ନୁହଁ, ସେ ହେଉଛି ସତ୍ରାଜିତ, ସିଏ ଗୋଟେ ମଣି ଧାରଣ କରିଛନ୍ତି ଯେଉଁଥିପାଇଁ ଯେଉଁଥିରୁ ଏତେ ଆଲୋକ ଆସୁଛି। ତେଣୁ ଇଏ ଯେଉଁ ସତରାଜିତ ତାଙ୍କ ଗୃହ ଭିତରେ ମଣିକୁ ସ୍ଥାପନ କରି ଦେବାଳୟରେ ସ୍ଥାପନ କରି ପୂଜା କରୁଛନ୍ତି ସବୁ ହେଇଥିଲା। କିନ୍ତୁ ଭଗବାନ ଯେତେବେଳେ ସତରାଜିତକୁ ସେ ଦେଖା ହେଇଛି ସେତେବେଳେ ସେ ତାଙ୍କୁ କହିଥିଲେ ତୁମେ ଯେଉଁ ମଣିଟି ରଖିଛ ସେ ମଣିଟିକୁ ଦେଇଦିଅ ବୋଲି, ରାଜାଙ୍କୁ ଦେଇଦିଅ। କିନ୍ତୁ ସେ ମଣିକି ଦେଖିନଥିଲେ, ହଁ ଇଏ ତ ମଣିକି ଦେଲେ ନାହିଁ, ନିଜ ଭାଇକୁ ଦେଇକି ପ୍ରଦାନ କରିଦେଲେ, ଭାଇ ପଡ଼ିଗଲେ ସବୁ ଏଇ ଗୁଜବ କହିଲେ ଯେ କୃଷ୍ଣ ହତ୍ୟା କରିଦେଇଛନ୍ତି, ମଣିକୁ ନେଇଯାଇଛନ୍ତି। କିନ୍ତୁ ଭଗବାନ ସେ ମଣିକି ଦେଖିନଥିଲେ, ହଁ କିନ୍ତୁ ଭଗବାନ କ'ଣ ନ ଜାଣନ୍ତି, ତେଣୁ ଭଗବାନ ଜାଣିଲେ ମଣି ଏହି ମଣି ପାଇଁ ଏତେ ପ୍ରକାର ଗଣ୍ଡଗୋଳ ହେଲା। ସେ ଦେଖିଲେ ସେ ପିଲାଟି ଖେଳୁଛି ସେ ମଣିକୁ ଧରିକିରି, ତେଣୁ ସେଇଠି ଦେଖିଲେ ଭଗବାନ ଦେଖିଲେ ତତ୍ର ଦୃଷ୍ଟ ମଣି ପ୍ରେଷ୍ଠମ୍, ଏ ଶ୍ରେଷ୍ଠ ମଣିକୁ ଦେଖିଲେ। ସୂର୍ଯ୍ୟଦେବ ଭଗବାନଙ୍କର ସବୁଠାରୁ ବଡ଼ ଭକ୍ତ, ଯେମିତି ଅର୍ଜୁନ ଭଗବାନଙ୍କ ଭକ୍ତ ସେଇଭଳି ଭାବରେ ସୂର୍ଯ୍ୟ ଦେବତା ମଧ୍ୟ ଭଗବାନଙ୍କ ଭକ୍ତ। ତେଣୁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଇମଂ ବିବସତି ଯୋଗଂ ପ୍ରତ୍ୟବାହନ ହମ ଅବ୍ୟୟମ୍। ଭଗବତ ଗୀତାର ଜ୍ଞାନ 12,40,000,000 ପୂର୍ବେ ଭଗବାନ ଦେଇଥିଲେ ସୂର୍ଯ୍ୟ ଦେବତା ବିବସାନଙ୍କୁ ଦେଇଥିଲେ, ଏ ଶ୍ଳୋକରେ ଅନେକ ଅର୍ଥ ରହିଛି। ହଁ ତେଣୁ ସୂର୍ଯ୍ୟ ଦେବତା ଭଗବାନଙ୍କ ଭକ୍ତ, ଶ୍ରେଷ୍ଠ ଭକ୍ତ ଜଣେ, ତେଣୁ ଭଗବାନ ତାଙ୍କୁ ଏଇ ଜ୍ଞାନ ଦେଇଥିଲେ, ଏଇ ଜ୍ଞାନ ଦେଇଥିଲେ ଯେଉଁ ଜ୍ଞାନ ପରମ୍ପରାରେ ଆସୁଥିଲା। ସୂର୍ଯ୍ୟଦେବ ତାଙ୍କ ପୁତ୍ର ବୈବସ୍ୱତ ମନୁଙ୍କୁ କହିଥିଲେ, ଯେଉଁ ବର୍ତ୍ତମାନ ମନୁ ହେଉଛନ୍ତି ବୈବସ୍ୱତ ମନୁ, ସପ୍ତମ ମନୁ, ବୈବସ୍ୱତ ତାଙ୍କର ପୁତ୍ରକୁ ଦେଇଥିଲେ, ଇକ୍ଷ୍ୱାକୁଙ୍କୁ ଦେଇଥିଲେ। ଇକ୍ଷ୍ୱାକୁ ହେଉଛନ୍ତି ଭଗବାନ ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ରଙ୍କ ପୂର୍ବ ବଂଶଧର। ଏହିଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଜ୍ଞାନ ଆସୁଥିଲା, କିନ୍ତୁ ମଝିରେ ସେଇଟା ନଷ୍ଟ ହୋଇଯାଇଥିଲା। ତେଣୁ ଭଗବାନ ସେ ଜ୍ଞାନ ଆଉ ଥରେ ଅର୍ଜୁନଙ୍କ ମାଧ୍ୟମରେ ସେ ପରମ୍ପରାକୁ ସୃଷ୍ଟି କରିଥିଲେ, ସେହି ପରମ୍ପରା ଆମ ପାଖରେ ଆସି ପହଞ୍ଚୁଛି ପ୍ରଭୁପାଦଙ୍କ ମାଧ୍ୟମରେ। ତେଣୁ ସୂର୍ଯ୍ୟଦେବ ଏ ଯେଉଁ ଦେଇଥିଲେ ମଣିଟିକୁ ଭଗବାନ ଜାଣନ୍ତି ସବୁ, ତେଣୁ ସେ ଦେଖିକିରି କହିଲେ ଓ ଏଇ ମଣି ତତ୍ର ଦୃଷ୍ଟ ମଣି ପ୍ରେଷ୍ଠଂ ବାଳ କ୍ରୀଡ଼ନାଙ୍କୃତ, ଏ ମଣିର କେତେ ମୂଲ୍ୟ ରହିଛି, କିନ୍ତୁ ବର୍ତ୍ତମାନ କ'ଣ ହେଇଯାଇଛି, ଏଇଟା ଗୋଟେ ଖେଳନା ହେଇ ଫୁଟବଲ ଭଳିଆ ହେଇଯାଇଛି ବା ବଲ୍ଟେ ହେଇଯାଇଛି, ଏଇଟା ଏତେ ମଣି ଏତେ ଦାମ ରହିଛି। ବକୃତ ଭୌତିକ ଜଗତ ହେଉଛି ସେଇଭଳି ଭାବରେ, ଭୌତିକ ଜଗତ ଯେଉଁ ସବୁ ବସ୍ତୁ ରହିଛି ସବୁ ସବୁଥିରେ ମୂଲ୍ୟ ରହିଛି, ବହୁତ ମୂଲ୍ୟ ରହିଛି, କିନ୍ତୁ ଭଗବାନଙ୍କ ସହିତ ଯୁକ୍ତ ନହେଲେ, ଭଗବାନଙ୍କ ସେବାରେ ନ ଲାଗିଲେ ସେଇଟା ଏଇଭଳି ଭାବେ କ୍ରୀଡ଼ନକ ହେଇଯିବ। ଭୌତିକ ବସ୍ତୁ ଯାହା ସବୁ ଦେଖୁଛେ ସବୁ ଭଗବାନଙ୍କ ତା'ର ସୃଷ୍ଟ, ସବୁ ମୂଲ୍ୟବାନ, କିନ୍ତୁ ଭଗବାନଙ୍କ ସହିତ ଯୁକ୍ତ ହେଇଗଲେ ତା'ର ମୂଲ୍ୟ ବଢ଼ିଯିବ, କିନ୍ତୁ ଭଗବାନଙ୍କ ସହିତ ବିଯୁକ୍ତ ହେଇଗଲେ ଜିରୋ ହେଇଯିବ। ଏ ଲୀଳା ମାଧ୍ୟମରେ ଏସବୁ ବହୁତ ଶିକ୍ଷା ସବୁ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ଦେଖୁଛନ୍ତି ମଣି ପ୍ରେଷ୍ଠମ୍, ଏତେ ଶ୍ରେଷ୍ଠ ମଣି ଏକ ବାଳ କ୍ରୀଡ଼ା ନକଂକୃତ, ପିଲାଟା ଖେଳୁଛି ସେଥିରେ ମଣିକୁ ଧରିକି ଖେଳୁଛି, ତା'ର କ'ଣ ମୂଲ୍ୟ ସେ ବୁଝୁଛି। ଭୌତିକ ଜଗତ ଏହିଭଳି ଭାବରେ ଭଗବାନ ଏବେ ବିଶେଷ ବିଶେଷ ଭାବରେ ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ସେ ମଧ୍ୟ ସେଇଭଳି ଭାବରେ ଗୋଟେ ବହୁତ ମୂଲ୍ୟବାନ ଉପହାର ଆମେ ପ୍ରାପ୍ତ ହେଇଛୁ ଭଗବାନଙ୍କ ଦ୍ୱାରା। ଭାଗବତ 11:20 ଅଧ୍ୟାୟରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ବହୁତ ମନ ଦୁଃଖରେ ଏ ଶ୍ଳୋକଟି କହିଛନ୍ତି, ଆମେ ଏଇ ଯେଉଁ ଶରୀରଟି ପ୍ରାପ୍ତ ହେଇଛେ ଏ ଗୋଟେ ମୂଲ୍ୟବାନ ମଣି ଭଳି ମୂଲ୍ୟବାନ ବସ୍ତୁ ଏଇଟା ଭଗବାନ ଆମକୁ ପ୍ରଦାନ କରିଛନ୍ତି। 11:20 ଅଧ୍ୟାୟରେ ଭଗବାନ କହୁଛନ୍ତି ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସୋତ୍ତରିତ ପୁମାନ ଭବାବ୍ଧି ନ ତରେ ସ୍ୱ ଆତ୍ମହା। ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଗୋଟେ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେଇଛେ, ଏଇଟାକୁ କେତେଜଣ ଲୋକ ଭାବନ୍ତି। ତେଣୁ ପ୍ରଭୁ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଏଇଟା ଯେଉଁ ଆମେ ପ୍ରାପ୍ତ ହେଇଛେ 80,00,000 ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ତେଣୁ ସୁଦୁର୍ଲଭମ ଆମେ ବହୁତ ଚେଷ୍ଟା କଲେ ମଧ୍ୟ, ଏ ଶ୍ଳୋକରେ ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ବହୁତ ଚେଷ୍ଟା କଲେ ମଧ୍ୟ ଆମେ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇପାରିବା ନାହିଁ, ଭଗବାନ ଏଇଟା କୃପା କରି ଆମେ ଦେଇଛନ୍ତି। 11:20 ଏ ଶ୍ଳୋକଟି ରହିଛନ୍ତି, ଆର ଅର୍ଥ ହେଉଛି ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ହଁ ଏଠି କୁହାହେଉଛି କ'ଣ ନା ସିଦ୍ଧସ୍ୱାମୀ କହୁଛନ୍ତି ଆଦ୍ୟମ ସର୍ବଫଳାନାମ ମୂଳମ, ଯେତେ ଫଳ ବହୁତ ଜଗତରେ ଯେତେ ସବୁ ଭଲ ଭଲ ଜିନିଷ ସବୁ ରହିଛି ତା ଦେହରେ ମୂଳ ହେଉଛି ଏଇଟା ମନୁଷ୍ୟ ଶରୀର, କିନ୍ତୁ ସୁଦୁର୍ଲଭ ଏବଂ ବହୁତ ଦୁର୍ଲଭ, ଦୁର୍ଲଭ ଅର୍ଥ ହେଉଛି ଉଦ୍ୟମ କୋଟି ଭି ଅପି ପ୍ରାପ୍ତ ଅସକ୍ଷମ, ଆମେ ନିଜେ କୋଟି କୋଟି ଉଦ୍ୟମ କଲେ ମଧ୍ୟ ପ୍ରାପ୍ତ ହୋଇପାରିବା ନାହିଁ ମନୁଷ୍ୟ ଜନ୍ମ। ବିଶ୍ୱନାଥ ଠାକୁର ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି, ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ କିନ୍ତୁ କେତେ ଜଣ ଜାଣୁଛନ୍ତି ଆର ମୂଲ୍ୟ, ଭଗବାନ କହୁଛନ୍ତି ନୃଧ୍ୟମ ମାଧ୍ୟମ ସୁଲଭମ ସୁଦୁର୍ଲଭମ ଇଏ ଗୋଟିଏ ପ୍ଲବମ ବହୁତ ସୁନ୍ଦର ନୌକା ଭଳି ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ଏ ନୌକାରେ ମାନବ ଶରୀର ରୂପକ ନୌକାରେ ଆମେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ସ୍ଥାପନ କରିବା କଥା ଏବଂ ମୟାନୁକୂଳ କୂଳେନ ମୟାନୁକୂଳେନ ନଭ ଅନୁକୂଳ ପବନ ହେଉଛି କେଉଁଟା ନା ଭଗବାନଙ୍କର ଏ ଯେଉଁ ଜ୍ଞାନ ସବୁ ଦେଇଛନ୍ତି ସାଧୁ ଶାସ୍ତ୍ର ଗୁରୁମାନେ ଯେଉଁ ସବୁ ଜ୍ଞାନ ଦେଇଛନ୍ତି ଅନୁକୂଳ ବାୟୁ ଏସବୁକୁ ବ୍ୟବହାର କରିକିରି ଜଣେ ଯଦି ପୁମାନ ଭବାବଧି ନ କରେ ଜଣେ ମନୁଷ୍ୟ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଏ ଭବସାଗରକୁ ପାର ହୋଇପାରିଲେ ନାହିଁ ତାହେଲେ କହିବାକୁ ପଡ଼ିବ ବୁଝିବାକୁ ପଡ଼ିବ ସେ ହେଉଛି ଆତ୍ମହା ସିଏ ହେଉଛନ୍ତି ନିଜେ ନିଜର ହତ୍ୟାକାରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏ ଶ୍ଳୋକ ଭାଷ୍ୟରେ ଯେ ଜଣେ ଜଣେ ଦରିଦ୍ର ବ୍ୟକ୍ତି ଅହୋ ଦରିଦ୍ର ଚିନ୍ତାମଣି ଅକସ୍ମାତ୍ ପ୍ରାପ୍ୟ କଙ୍କେ କ୍ଷିପତି ଇତ୍ୟାହ ଭଗବାନ ଭାବୁଛି ଏଇଭଳି ଭାବ ଜଣେ ଦରିଦ୍ର ବ୍ୟକ୍ତି ଖାଇବାକୁ ପାଉନାହିଁ ଜଣେ ଧନୀ ବ୍ୟକ୍ତି ତାଙ୍କୁ ଦେଲେ ଗୋଟେ ଚିନ୍ତାମଣି ପ୍ରସ୍ତାର ଦେଲେ ଚିନ୍ତାମଣି ପ୍ରସ୍ତାର ସିଏ ଗୋଟେ ମଣି ଚିନ୍ତାମଣି ଯାହାକୁ ଛୁଆଁ ଦେବା ସେଟା ଛୁନା ହେଇଯିବ କିନ୍ତୁ ସେ ବ୍ୟକ୍ତି ଜଣକ ସେ ମଣିର ବ୍ୟବହାର ନ ଜାଣିକିରି ତାକୁ ଫିଙ୍ଗିଦେଲା ତେଣୁ ଏଇ ଯେଉଁ ଧନୀ ବ୍ୟକ୍ତି ତାଙ୍କର ଯେଉଁଭଳି ଭାବରେ ମନ ଦୁଃଖ ହେବ ଭଗବାନଙ୍କର ସେଇଭଳି ଭାବରେ ମନ ଦୁଃଖ ହେଉଛି ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକିରି ଭଗବାନ ଭଜନ କଲେ ନାହିଁ ହରି ହରି ବିଫଲେ ଜନମ ଗୁଆଇନୁ ହରି ହରି ବିଫଲେ ଜନମ ଗୁଆଇନୁ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ ମନୁଷ୍ୟ ଜନ୍ମ ପାୟା ଜାନିଆ ସୁନିଆ ବିଷ ଖାଇନୁ ଜାନିଆ ସୁନିଆ ବିଷ ଖାଇନୁ ହରି ହରି ବିଫଲେ ଜନମ ଗୁଆଇନୁ ହରି ହରି ବିଫଲେ ଜନମ ଗୁଆଇନୁ ଏଇଭଳି ଭାବରେ ଭଗବାନଙ୍କର ବସ୍ତୁ ସବୁ ଅମୂଲ୍ୟ ବହୁତ ମୂଲ୍ୟ ରହିଛି କିନ୍ତୁ ଯଦି ଭଗବାନଙ୍କ ସେବାରେ ନ ଲାଗିଲା ସେ ଜିରୋ ହୋଇଯିବ ତେଣୁ ଯାହା ଭଗବାନ ଏଇଭଳି ଭାବରେ ଯାଇ ଦେଖିଲେ ମଣି ପ୍ରେଷ୍ଠ ବାଳ ପ୍ରୀଡ଼ନକ କୃତ ଏ ବାଳର ବାଳକ ଖେଳ ହୋଇଯାଇଛି ଏଇଟା ଏତେ ମୂଲ୍ୟବାନ ମଣି ପୂଜିତ ହେବା କଥା କିନ୍ତୁ ସେ ଖେଳୁଛନ୍ତି ସେଇଟାକୁ ବାଳ ପ୍ରୀଡ଼ନ କୃତମ ହର୍ତ୍ତୁମ୍ କୃତମତି ତସ୍ମିନ୍ ଭଗବାନ ହରଣ କରିବା ପାଇଁ ଜାଣିଛି ହରି ସିଏ ଭଗବାନ ସବୁକିଛି ହରଣ କରିପାରିବେ କିନ୍ତୁ ଭଗବାନ ଲୀଳା ସବୁ ରହିଛି ଏ ଲୀଳାକୁ ଆସ୍ୱାଦନ କରି ଭକ୍ତମାନଙ୍କ ପାଇଁ ଏ ଲୀଳା ସବୁ ରହିଛି ଅଭକ୍ତମାନେ ଏଇଟା ବୁଝିପାରିବେ ନାହିଁ ଅଭକ୍ତମାନେ ଏ ମଣି ମଣି ଭଳି ସେ ଅଭକ୍ତମାନେ ଭଗବାନ ଲୀଳାଟାକୁ କ୍ରୀଡ଼ା ଭଳି ବସ୍ତୁ ଭଳି ଭାବିବେ କିନ୍ତୁ ଭଗବାନ ଲୀଳା ହେଉଛି ମଣି ଆମ ପାଇଁ ମଣି ଆମେ ସେଇଟା ଆସ୍ୱାଦନ କରିବା ତାର ମୂଲ୍ୟକୁ ବୁଝିବା ଅଭକ୍ତମାନେ ଏଇଟା ଖେଳନା ଭଳି ଭାବିବେ ଏ କ'ଣ ଜିନିଷ ବେକାର ସମୟ ନଷ୍ଟ କରୁଛନ୍ତି ତେଣୁ ଭଗବାନ ହରି ସିଏ ତେଣୁ ହର୍ତ୍ତୁମ୍ କୃତମତି ତସ୍ମିନ୍ ତେଣୁ ଭଗବାନ ହରଣ କରିବା ପାଇଁ ଚାହିଁଲେ ହର୍ତ୍ତୁମ୍ କୃତମର୍ତ୍ତି ଭଗବାନ ମନ ହେଉଛି ମନରେ ଚିନ୍ତା ଏଇଟା ଚିନ୍ତା କରୁଛନ୍ତି ଭଗବାନ ମନରେ ଚିନ୍ତା କରୁଛନ୍ତି ଏଇଟା ଭଗବାନଙ୍କର ଅଦ୍ଭୁତ ମନ ଏଭଳି ଆମକୁ ମନ ପ୍ରାପ୍ତ ହେଇଛି ଭଗବାନଙ୍କ ଭଳି ମନ ହେଉଛି ଭଗବତ ଗୀତା ଭଗବାନ ଭଗବତ ଗୀତାରେ ଭଗବାନ କହିଲେ ମନ ହେଉଛି ଇନ୍ଦ୍ରିୟାଣ ମନଶ୍ଚାସ୍ମି ଏତେ ଆମର ଇନ୍ଦ୍ରିୟ ରହିଛନ୍ତି 11 ଇନ୍ଦ୍ରିୟ ଆମର ରହିଛନ୍ତି ତା ଦେହରେ ମନ ଗୋଟିଏ ଇନ୍ଦ୍ରିୟ ହେଉଛି ଭଗବାନଙ୍କର ଗୋଟେ ବିଭୂତି ଏବଂ ମନ ମନଟା ହେଉଛି ଭଗବାନଙ୍କର ସତ୍ୟଗୁଣରେ ଆସିଛି ଭଗବାନ ବିଭୂତି ଏ ମନଟା ଆମକୁ ଆମ ଭଗବତ ଧାମକୁ ନେଇଯିବ ମନ ମଧ୍ୟ ଗୋଟେ ମୂଲ୍ୟବାନ ମଳି ଭଳି କିନ୍ତୁ ତାର ଯଦି ଉପଯୁକ୍ତ ବ୍ୟବହାର ନ କରାଯିବ ତାହେଲେ ସେ ଆମକୁ ନର୍କକୁ ନେଇଯିବ ତେଣୁ ଏ ମନ ଭଗବାନଙ୍କର ମନ କଥା ଆଉ କ'ଣ କହିବା ଆମ ନିଜର ମନ ଅର୍ଜୁନ କହିଲେ ପ୍ରଭୁ ଚଞ୍ଚଳ ହିଁ ମନ କୃଷ୍ଣ ଏ ମନ ଏତେ ଚଞ୍ଚଳ ତାକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ କିନ୍ତୁ ଭଗବାନ କହିଲେ ନା ତମେ ଯାହା କହୁଛ ବହୁତ ଅସମ୍ଭବ ସତା କ'ଣ ଅର୍ଜୁନ କହିଲେ ଚଞ୍ଚଳଙ୍ଗୀ ମନ କୃଷ୍ଣ ପ୍ରମାଧି ବଳବ ଦୃଢ଼ ତସ୍ୟାଂ ନିଗ୍ରହ ମନି ବାୟୁରିବ ସୁଦୁଷ୍କରମ ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ କହିଲେ ଅସଂଶୟ ମହାବାହୁ ଏଥିରେ କୌଣସି ସନ୍ଦେହ ନାହିଁ ଏ ମହାବାହୁ ତମର ବହୁତ ଶକ୍ତି ଅଛି ତମେ କରିପାରିବ ମନ ଦୁର୍ନିଗ୍ରହମ ଚଳ, ମନକୁ ନିଗ୍ରହ କରିବା, ମନକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ, କିନ୍ତୁ ଅଭ୍ୟାସ ଏମିତି କହନ୍ତେ ଏଇଟା ଅଭ୍ୟାସ କଲେ ଜଣେ କରିପାରିବ, ବୈରାଗ୍ୟ ଚ ବୃହତି, ଜଣେ ବୈରାଗ୍ୟ ପ୍ରାପ୍ତ ହୋଇପାରିବ। ତେଣୁ ଏ ଯେଉଁ ମନ ରହିଛି ଭଗବାନଙ୍କ ମନ କଥା ଆମେ କ'ଣ କହିବା, ଏତେ ମନ ବହୁତ ସୂକ୍ଷ୍ମ ବସ୍ତୁ, ଇନ୍ଦ୍ରିୟାଣି ମନଶ୍ଚାସ୍ମି ଭଗବତ ଗୀତାର ତୃତୀୟ ଅଧ୍ୟାୟ ଭଗବାନ କହିଲେ ଇନ୍ଦ୍ରିୟାଣି ପରାଣି ଆହୁ ଇନ୍ଦ୍ରିୟ ଭିଓ ପରମ ମନ, ମନସ୍ତୁ ପରା ବୁଦ୍ଧି, ଯେଉଁ ବୁଦ୍ଧି ପରତସ୍ତୁ ସ, ଆମର ପ୍ରକୃତ ପରିଚୟ ଭଗବାନ ପ୍ରଦାନ କରୁଛନ୍ତି। ଏତେ ସୂକ୍ଷ୍ମ ବସ୍ତୁ ଭଗବାନ ତିଆରି କରିଛନ୍ତି, ମନରେ କେତେ ଜୀବି ରହିପାରିବ, ଆମର ବୈଜ୍ଞାନିକମାନେ ସବୁ ଏତେ ଟ୍ରିଲିୟନ୍ ଜୀବି ସବୁ ବାହାର କରୁଛନ୍ତି ସବୁ, ସେଇଭଳିଆ ମନରେ କେତେ ବସ୍ତୁ ରହିପାରିବ ବୈଜ୍ଞାନିକ ଚିନ୍ତାର ବାହାରେ। କେତେଜଣ କହନ୍ତି, ଆମ ପ୍ରଭୁପାଦ ମହାରାଜ କହିଛନ୍ତି ଗୋଟେ ପ୍ରସଙ୍ଗରେ, ଆମର ଯେଉଁ ବୈଜ୍ଞାନିକମାନେ ଆଇନଷ୍ଟାଇନ୍ ସବୁ ରହିଛନ୍ତି, ବହୁତ ବଡ଼ ବଡ଼ ବୈଜ୍ଞାନିକ ରହିଛନ୍ତି, ତାଙ୍କର ଯେଉଁ ବ୍ରେନ୍ ରହିଛି, ବ୍ରେନ୍ ସବଷ୍ଟାନ୍ସ ସେଇଟା ରହିଛି ସେରେବ୍ରମ, ସେରେବ୍ରମରେ ରହିଛି ବ୍ରେନ୍ ସବଷ୍ଟାନ୍ସ ରହିଛି, ସେଇଟା ମ୍ୟାକ୍ସିମମ୍ 64 ounce ରହିଛି ତାଙ୍କ ପାଖରେ। ପୁରୁଷ ଲୋକମାନଙ୍କର ବ୍ରେନ୍ ସବଷ୍ଟାନ୍ସ ଅଧିକା ରହିଛି, କିନ୍ତୁ ସ୍ତ୍ରୀ ଲୋକମାନଙ୍କର ବ୍ରେନ୍ ସବଷ୍ଟାନ୍ସ କମ୍ ରହିଛି, ଏଇଭଳି ଭାବରେ ତାଙ୍କର କମ୍ ରହିଛି ବୋଲି ଗୋଟେ ଥର ମୁଁ ଏକ୍ଜାକ୍ଟ ମନେ ପଡ଼ୁନି କହିଛନ୍ତି କେତେ ଆଉନ୍ସ ବୋଲି, 32 ନା କେତେ ମୋର ମନେ ପଡ଼ୁନି ଠିକ୍ ଭାବରେ। ତେଣୁ ଏ ବୈଜ୍ଞାନିକମାନେ ଯେଉଁ ବ୍ରେନ୍ ରହିଛି ତାହାର ଖୁବ୍ କମ୍ ପରସେଣ୍ଟେଜ୍ ସେମାନେ ବ୍ୟବହାର କରନ୍ତି, ତେଣୁ ମନର କେତେ ରହିଛି ସବୁ ଶକ୍ତି ରହିଛି ଆମେ କ'ଣ କହିବା, ଏ ମନ ଆମକୁ ଭଗବାନ ଧାମକୁ ନେଇଯିବ, କିନ୍ତୁ ଏଇ ମନଟାକୁ ଯଦି ଆମେ ଉପଯୁକ୍ତ ବ୍ୟବହାର ନ କରି, ମନ ଗୋଟେ ମଣି ଭଳି, ମନଟାକୁ ଯଦି ଆମେ ଠିକ୍ ଭାବରେ ବ୍ୟବହାର କରି ନପାରିବା ସିଏ ଆମକୁ ନରକକୁ ନେଇଯିବ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କିନ୍ତୁ ମନଟାକୁ ଠିକ୍ ଭାବରେ ବ୍ୟବହାର କରିପାରିଲେ ନାହିଁ, ତେଣୁ ଆମେ ପୁଣି ନରକକୁ ଗଲେ, ପୁନରପି ଜନନମ ପୁନରପି ମରଣମ। ତେଣୁ ଭଗବାନଙ୍କର ମନ କଥା କ'ଣ କହିବା, ଯେଉଁ ମନଠାରୁ ଏଇସବୁ ଆମେ ସବୁ ପ୍ରାପ୍ତ, ଏଇ ମୋର ସବୁ ମନ ସୃଷ୍ଟି ହେଉଛି ଭଗବାନଙ୍କର ମନ। ଅବଶ୍ୟ ଭଗବାନଙ୍କର ଇନ୍ଦ୍ରିୟମାନଙ୍କ ଭିତରେ କୌଣସି ତଫାତ୍ ନାହିଁ, ଯେଉଁ କୁହାଯାଇଛି ଆମର କ'ଣ ସେ ସୁଖ ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି, ଭଗବାନଙ୍କର ସବୁ ଅଙ୍ଗ ସବୁ କାର୍ଯ୍ୟ କରିପାରିବ, ଆମର ମନରେ ଯେଉଁ କାର୍ଯ୍ୟ କରୁଛେ ଆମ ବୁଦ୍ଧିରେ ସେ କାର୍ଯ୍ୟ କରିପାରିବା ନାହିଁ, ବା ଅନ୍ୟ କୌଣସି ଶରୀର ଦ୍ୱାରା ସେ ଅଙ୍ଗ ଦ୍ୱାରା କାର୍ଯ୍ୟ କରିପାରିବା ନାହିଁ, କିନ୍ତୁ ଭଗବାନଙ୍କର ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ। ତେଣୁ ଯାହା ହଉ ଭଗବାନ ଯେଉଁ ମନରେ ଚିନ୍ତା କରୁଛନ୍ତି, ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ମନରେ ଏଇଟା ଚିନ୍ତା କଲେ କ'ଣ ଚିନ୍ତା କଲେ ନା ହର୍ତ୍ତୁମ୍ କୃତମତି, ସେ ମଣିକୁ ଦେଖିକି ଭଗବାନ ଚାହିଁଲେ ସେଇଟାକୁ ହରଣ କରିବେ, କୃତମତି ତସ୍ମିନ୍ ସେଇଠାରେ ଠିଆ ହେଇକି ସେଇଠି ଭଗବାନ ଉପସ୍ଥିତ ଅଛନ୍ତି, ସେ ମଣି ନିକଟରେ ଭଗବାନ ଆଜି ଉପସ୍ଥିତ ଅଛନ୍ତି। ତେଣୁ ଅବତସ୍ତେ ଅର୍ବ କାହାନ୍ତି କି, ଭଗବାନ ସେଇଠି ଅର୍ବକ, ଅର୍ବକ କହିଲେ ସେଇ ଛୋଟ ପିଲା ବାଳକ ରହିଛି ତାହାର ନିକଟରେ ଠିଆ ହେଇଛନ୍ତି, ଅର୍ବକ ଅନ୍ତିକେ ଅବତସ୍ତେ, ଭଗବାନ ସେଠି ଉପସ୍ଥିତ ହେଇଛନ୍ତି, ଭଗବାନ ଭଗବାନ ପ୍ରାପ୍ତ ହେବା ତ ସହଜ ନୁହଁ, କିନ୍ତୁ ସେ ବାଳକ କେତେ ତାର ଭାଗ୍ୟ, ଭଗବାନ ସେ ଦେଖିଲା, ସେ ଦେଖିଛି କି ନାହିଁ ଆମେ କହିପାରିବା ନାହିଁ, କିନ୍ତୁ ଆମେ ଏକ୍ସପେକ୍ଟ କରିବା ଭଗବାନ ସେ ଦେଖିଲା ବୋଲି, ଭଗବାନ ତାଙ୍କ ପ୍ରତି କୃପା କଲେ, ଭଗବାନଙ୍କ ଭକ୍ତ ହେଉଛନ୍ତି ତାଙ୍କର, ଖାଲି ଭକ୍ତ ଯେ ଭଗବାନ ପ୍ରିୟ ତା ନୁହଁ, ଭକ୍ତ ଜନମାନେ ଭଗବାନ ପ୍ରିୟ, ଭଗବାନ କହିଲେ ନା ଭାଗବତ ନବସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଯେ ସାଧବ ହୃଦୟ ମୟଂ ସାଧୁନା ହୃଦୟଂ ତୁହଂ ମଦନ୍ୟତେ ନ ଜାନାନ୍ତି ନାହଂ ତେଭ୍ୟ ମନାଗପି, ଆମର ଦୁର୍ବାସଙ୍କୁ କହୁଛନ୍ତି ଭଗବାନ ସାଧୁ ଯେ ଭଗବାନଙ୍କ ପ୍ରିୟ ତା ନୁହଁ, ଭଗବାନଙ୍କ ହୃଦୟ ବୋଲି ସାଧୁ, କେବଳ ଯେ ସାଧୁ ଭଗବାନଙ୍କ ପ୍ରିୟ ତା ନୁହଁ, ସାଧବ ହୃଦୟ ଏବଂ ସାଧୁ ମଧ୍ୟ ଭଗବାନ ମଧ୍ୟ ସାଧୁର ଅତ୍ୟନ୍ତ ପ୍ରିୟ, ଏବଂ ତସ୍ୟାଂ ସାଧବ ହୃଦୟ ମହଂ ସାଧୁନା ହୃଦୟ ମଦନ୍ୟତେ ନ ଜାଣନ୍ତି, ଏଇଟା ନୁହଁ, ଭଗବାନ ଛଡ଼ା ସାଧୁ ଆଉ କିଛି ଜାଣନ୍ତି ନାହିଁ, ଏବଂ ଭଗବାନ ମଧ୍ୟ ସାଧୁ ଛଡ଼ା ଆଉ କିଛି ଜାଣନ୍ତି ନାହିଁ, ତେଣୁ ଭଗବାନ କହିଲେ ମୁଁ ତାଙ୍କର ଅଧୀନରେ ରହିଯାଇଛି, ଅହଂ ଭକ୍ତ ପରାଧୀନ, ମୁଁ ତାଙ୍କର ଅଧୀନ ହେଇଯାଇଛି, ହି ଅସ୍ୱତନ୍ତ୍ର ହିବ ଦ୍ୱିଜ, ଯଦି ମୁଁ ସ୍ୱତନ୍ତ୍ର, ଭାଗବତ ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ସେ ହେଉଛନ୍ତି ସ୍ୱରାଟ, ସିଏ ସ୍ୱତନ୍ତ୍ର, କିନ୍ତୁ ସ୍ୱତନ୍ତ୍ର ଅସ୍ୱତନ୍ତ୍ର ହିବ, ଅସ୍ୱତନ୍ତ୍ର ଭଳି ଭଗବାନ ରହିଛନ୍ତି, ଅସ୍ୱତନ୍ତ୍ର ହିବ ଦ୍ୱିଜ ସାଧୁ ବି ଗ୍ରସ୍ତ ହୃଦୟ, ଭଗବାନଙ୍କ ହୃଦୟକୁ ସାଧୁମାନେ ହରଣ କରି ନେଇଛନ୍ତି। ଭଗବାନ ଯେମିତି ହରି ସବୁକୁ ହରଣ କରନ୍ତି, ଭଗବାନ ମନକୁ ମଧ୍ୟ ଭଗବାନ ଭକ୍ତମାନେ ହରଣ କରି ନେଇଛନ୍ତି, ତାଙ୍କ ହୃଦୟକୁ ଭକ୍ତମାନେ ହରଣ କରି ନେଇଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ହନୁମାନଙ୍କର ହୃଦୟ ଭିତରେ ରହିଛନ୍ତି। ହନୁମାନ ଯେ ଧ୍ୟାନ କରିଥିବାରୁ ଭଗବାନ ରହୁଛନ୍ତି ତା ନୁହଁ, ଶ୍ରୀଶ୍ରୀମଦ ରାଧାକୁନ୍ଦ ସେ ମହାରାଜ ସେଗୁଡ଼ି କହୁଥିଲେ, ଏ କଥାଟି କହୁଥିଲେ, ଭଗବାନଙ୍କର ହୃଦୟ ସାଧୁଙ୍କ ହୃଦୟ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ତେଣୁ ସିଏ ତାଙ୍କର ବସା ଘର ହେଉଛି ସେଇଟା, ତାଙ୍କର ସ୍ଥାନ ହେଉଛି ସେଇଟା। ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ନାମ ବୈଷ୍ଣବ ପରାୟଣ। ଭଗବାନ ସାଧୁଙ୍କ ହୃଦୟରେ ବହୁତ ଆନନ୍ଦରେ ରୁହନ୍ତି। ଏ ଯେଉଁ କଥାଟି ରହିଛି, ଭଗବାନ କେଉଁଠି ଥାଆନ୍ତି? ଭଗବାନ କହୁଛନ୍ତି, ଏ ଗୋଟେ ଶ୍ଳୋକ ଅଛନ୍ତି, ନାହମ୍ ତିଷ୍ଣା ତିଷ୍ଠା ଆମେ ବୈକୁଣ୍ଠେ। ଭଗବାନ କହୁଛନ୍ତି, ମୁଁ ବୈକୁଣ୍ଠରେ ନଥାଏ, ଯଦି ସେ ଭଗବାନ ବୈକୁଣ୍ଠରେ ଥାଆନ୍ତି, ଭଗବାନ ସବୁଠାରେ ଥାଆନ୍ତି କିନ୍ତୁ ସବୁଠାରେ ନଥାନ୍ତି। ନାହମ୍ ତିଷ୍ଠା ଆମେ ବୈକୁଣ୍ଠେ, ଯୋଗୀ ନାହମ୍ ହୃଦୟ, ତ ଯୋଗୀମାନଙ୍କ ହୃଦୟ ମଧ୍ୟ ନଥାଏ। ମଦ୍ ଭକ୍ତ ଯେତେ ଗାଆନ୍ତି ତତ୍ର ତିଷ୍ଠା ଆମେ ନାଦ, ମୋର ଭକ୍ତ ଯେଉଁଠି ଭଗବାନ ଗାନ କରନ୍ତି, ଗୁଣଗାନ କରନ୍ତି, ସେଇଠି ମୁଁ ରହେ। ନାରଦ କହୁଛନ୍ତି ଭଗବାନ, କେଉଁ ପୁରାଣରେ ବର୍ଣ୍ଣନା କରାଯାଏ ଏଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ରାମ ହରେ ରାମ ରାମ ରାମ। ତେଣୁ ଜାମ୍ବବାନ ଭଗବାନ ପ୍ରିୟ ବ୍ୟକ୍ତି ଭକ୍ତ, ତାଙ୍କର ପୁତ୍ର ଭଗବାନ ପ୍ରିୟ ନୁହନ୍ତି କି, ତେଣୁ ସେଇଠି ସେ ଅଛନ୍ତି। ଯାହା ହଉ, ଭଗବାନ ସେ ଦେଖିଛନ୍ତି ନାହିଁ ବର୍ଣ୍ଣନା କରାଯାଏନି, କିନ୍ତୁ ତାଙ୍କର ଧାତ୍ରୀ ଯେ ଥିଲା ସିଏ ଦେଖିଥିଲା ଭଗବାନ, ତାଙ୍କର କେତେ ଭାଗ୍ୟ। ଆଉ ପରଶୁକରେ ବର୍ଣ୍ଣନା କରାଯିବ, ତେଣୁ ସେ ଦେଖିକି ଚିତ୍କାର କରିବ। ଏ ଚିତ୍କାର କରିବାର ଅର୍ଥ ଅଲଗା ପ୍ରକାର ରହିଛି, ଆମେ ଆସନ୍ତାକାଲି ଆଲୋଚନା କରିବା, ଆମେ ଯଦି କଥା କହିବା ଆମେ ସେଇଟା ବିଷୟରେ କହିବା। ତେଣୁ ଏଇଭଳି ଭାବରେ ଭଗବାନ ସେଠି ରହିକରି ଚିନ୍ତା କରୁଛନ୍ତି, ହର୍ତ୍ତୁମ୍ କର୍ତ୍ତୁମ୍, ଭଗବାନ ତ ହର୍ତ୍ତ ହରଣ କରିବା ପାଇଁ ଚିନ୍ତା କରୁଛନ୍ତି। ତେଣୁ ଏ ଶ୍ଳୋକର ଭାଷାରେ କହୁଛନ୍ତି, ସୁବୋଧିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ମଣିପ୍ରେଷ୍ଠ ଶବ୍ଦ ବ୍ୟବହାରରେ ସେ କହୁଛନ୍ତି, ବହୁତ ମଣି ସେଠି ଥିଲା, ଯେ ଖାଲି ଏଇ ମଣିଟା ଧରି ଖେଳୁଥିଲା ତା ନୁହଁ, ବହୁତ ମଣି ଥିଲା, ଯେଉଁ ମଣି ସବୁ ନାଗ ଲୋକମାନଙ୍କୁ ସବୁ ଆସିଛି। ଜାମ୍ବବାନ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, ତାଙ୍କ ପାଖରେ କିଛି ଧନର ଅଭାବ ନାହିଁ, ନାଗ ଲୋକ ଇତ୍ୟାଦି ସେ ସବୁ ଆଣିଥିଲେ ମଣି ସବୁ, ସବୁଆଡ଼େ ସେ ଗମନ କରୁଥିଲେ ଭଗବାନ ଭକ୍ତ ସିଏ। ଏବଂ ସେ କହୁଛନ୍ତି, ସମସ୍ତ ମଣି ଯଦି ପୂଜିତ ନ ହେବ ତାହେଲେ ସେ ସବୁ ଦେବ ନାହିଁ। ସମସ୍ତ ମଣି ସେଇଠି ଅଛି, ତା ଅର୍ଥ ନୁହଁ ସେଠି ସବୁ ସୁନା ତିଆରି ହୋଇଯାଇଥିଲା ନା, ସମସ୍ତ ମଣି ପୂଜିତ ହେଲେ ଯାଇ ସେ ସୁନା ସବୁ ପ୍ରଦାନ କରିବ, ବା ଏ ଯେଉଁ ବିଭିନ୍ନ ପ୍ରକାର ସବୁ ତା'ର ରହିଛି, ତା'ର ସବୁ ଭଲ ଗୁଣ ସବୁ ରହିଛି ସବୁ ଆସିବ, କିନ୍ତୁ ପୂଜିତ ନହେଲେ ସେ ବିଭିନ୍ନ ପ୍ରକାର ଉପଦ୍ରବ ସୃଷ୍ଟି କରିବ। ତେଣୁ ଏଇଭଳି ଭାବରେ କ'ଣ ଗୋପାଳ ଚନ୍ଦ୍ର କୁହାଯାଇଛି, ଏ ଛୋଟ ପିଲା ସୁକୁମାର, ଛୋଟ ପିଲା ଅର୍ଭକ ଯେଉଁ ରହିଛି ସେଠି, ତେଣୁ ଏଟାକୁ ଦେଖିକରି ଭଗବାନ ତାଙ୍କର ସେ ଅନ୍ଧକାର କୁହାଯାଇଛି ନା, ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ଅନ୍ଧେନ ତମ ସାହାବୃତମ, ବହୁତ ଅନ୍ଧକାର ରହିଥିଲା ସେଠି, କିନ୍ତୁ ଭଗବାନ ଯେତେବେଳେ ସେଠି ପ୍ରବେଶ କରିଗଲେ ଆଉ ସେଠି ଅନ୍ଧକାର ରହିବ, ଉଜ୍ଜ୍ୱଳ ରହିଯିବ। ମାୟା କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, ମାୟା ହେଉଛି ଅନ୍ଧକାର, ଭଗବାନ ହେଉଛନ୍ତି ଆଲୋକ। ତେଣୁ କୁହାଯାଇଛି ଭଗବାନ ଯେତେବେଳେ ଚାଲିଯାଏ, ଇଏ ସରିସରି ଭୋଗ ଭୋଗ ସରିଗଲାଣି ତ, ଅନ୍ୟରିକା ଭୋଗ ହେଇସାରିଲାଣି ତ ନା, ହେଇନି ମୁଁ ଭାବୁଛି ଭୋଗ ସରିଲାଣି ବୋଲି, କାରଣ ଘଣ୍ଟା ବାଜିବ ଚିନ୍ତା କରୁଛି ନଅଟା ହେଇଗଲାଣି ବୋଲି, ତେଣୁ ଭୋଗ ହେଇନି ଆଜି ବୋଧେ ବହୁତ ଆଇଟମ୍। ତେଣୁ ଆମେ କଥା ଆମକୁ ସୁଯୋଗ ମିଳୁଛି, ଆମେ କାହିଁ ଛାଡ଼ିବା, ମର୍ଣ୍ଣିଂଟା ମିଳୁଛି ଆମକୁ, ମୂଲ୍ୟବାନ ମଣି ମିଳିଛି ଭଗବାନ କଥା କହିବା ପାଇଁ ସୁଯୋଗ ମିଳିଛି। ଗୋଟେ ଥର ଭୁବନେଶ୍ୱରରେ ଆମର କ'ଣ ଯେଉଁ ନୃସିଂହଦେବଙ୍କର ଏଇ ନା ଚନ୍ଦନ ଯାତ୍ରା, ଅନ୍ତିମ ଦିବସ, ଅନ୍ତିମ ଦିନ ଥିଲା 21ତମ ଦିନ, ଭଗବାନଙ୍କ ଚନ୍ଦନ ଯାତ୍ରା ହେଉଛନ୍ତି, ଚନ୍ଦନ ବେଶ ହେଉଛନ୍ତି। ତେଣୁ ମୁଁ ସେଦିନ ମୋତେ ସୁଯୋଗ ମିଳିଥିଲା କଥା କହିବା ପାଇଁ, ମୋତେ କହିଲେ ତୁମେ ଏଭଳି ଭାବରେ କଥା କହିବ ଯେତେବେଳେ ପର୍ଯ୍ୟନ୍ତ ମନ୍ଦିର ଖୋଲା ନହୋଇ ସେତେବେଳେ ପର୍ଯ୍ୟନ୍ତ ତୁମେ କଥା କହିବ। ଆମର ଗୋଟେ ଶ୍ଳୋକ ଚାଲିଛି, କଥା ଚାଲିଛି, ତେଣୁ ଆମେ କେମିତି କଥାକୁ କହିବା, କେତେବେଳେ ମନ୍ଦିର ଶେଷ ଆମେ ସିନା ଜାଣିଲେ ସେ ଅନୁସାରେ ଆମେ କଥା କହିବା, କିନ୍ତୁ ଭଗବାନ କୃପାରୁ ଆମେ କଥା କହିଚାଲିଲୁ, କଥା କହିଚାଲିଲୁ, ସବୁ ମନ୍ଦିର ଖୋଲା ପରେ ଯେ ଆମେ କଥା ସରିଲା। ସେଇଭଳି ଭାବରେ ଆଜି ଭଗବାନଙ୍କର ଭୋଗ ଲାଗିନାହାନ୍ତି, ତେଣୁ ଆମକୁ ସମୟ ମିଳିଲା ଆମେ ଟିକେ କଥା କହିପାରିବା ଅଧିକା ସମୟ, ନହେଲେ ଆମେ ମଧ୍ୟ ଟିକେ ଭଗବାନ ଭଜନ କରିବା। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଭୋଗ ଚାଲିଛନ୍ତି, ଭୋଗ ବର୍ତ୍ତମାନ ଦିଆଯାଉଛି ଭଗବାନଙ୍କୁ। ତେଣୁ ଏଠି ଯେଉଁ କୁହାଯାଇଛି ଭଗବାନଙ୍କ ନିକଟରେ ସେଠୁ ଯେଉଁ ଉପସ୍ଥିତ ହୋଇଯାଇଛନ୍ତି, ସେହି ଅନୁସାରେ ଯେଉଁ ଧାତ୍ରୀ ଜଣେ ଥିଲେ ଧାତ୍ରୀ, ସେ ସେଠି କୌଣସି ମନୁଷ୍ୟ ଆସିପାରିବେ ନାହିଁ, ଏଭଳି ସ୍ଥାନ ସେ ରହିଛି ମନୁଷ୍ୟ ଯାଇପାରିବେ ନାହିଁ, କିନ୍ତୁ ଭଗବାନ ଏ ପରସ୍ପରେ ବର୍ଣ୍ଣନା କରାଯିବ, ଆମେ ଆଉ ସେଟା ବର୍ଣ୍ଣନା କରିବା ନାହିଁ। କିନ୍ତୁ ସେ ଧାତ୍ରୀ ଜଣଙ୍କ ଦେଖିକିରି ଚିତ୍କାର କରିବା ପାଇଁ ଆରମ୍ଭ କଲେ, ଚୁକ୍ରୋଶ ବୋଲି କୁହାଯାଇଛି, ଆଉ ପରସ୍ପରକରେ କୁହାଯିବ ଚୁକ୍ରୋଶ, ଚିତ୍କାର କଲେ, ଚିତ୍କାର କଲେ ଅର୍ଥ ନୁହଁ ଯେ ସେ ଭୟ କରି ଚିତ୍କାର କରିଗଲେ, ଆଉ ଗୋଟେ ଅର୍ଥ ମଧ୍ୟ ଆସିବ, ତାଙ୍କର ମୋତେ ଅଷ୍ଟସାତ୍ତ୍ୱିକ ବିକାର, ଭଗବାନ ସେଠି ରହିଛନ୍ତି, ଭଗବାନ ଇଏ ଜାମ୍ବବାହାନଙ୍କର ସେବକ। ଆମ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ଯେତେବେଳେ ସିଦ୍ଧ ଶିବାସ ପଣ୍ଡିତଙ୍କ ଗୃହରେ କୀର୍ତ୍ତନ କରୁଥିଲେ, ସେହି ସମୟରେ ତାଙ୍କ ଜଣେ ସେବିକା ଥିଲା, ତାଙ୍କ ନାଁ ଥିଲା ଦୁଃଖୀ, ଦୁଃଖୀ ଥିଲା ତାର ନାଁ। ତେଣୁ ସେ କ'ଣ କରୁଥିଲେ ନା, ଯେଉଁମାନେ ବୈଷ୍ଣବମାନେ ସବୁ ଆସୁଥିଲେ ତାଙ୍କର ସବୁ ସ୍ନାନ କରିବା ପାଇଁ ସେ ଜଳ ଆଣିକି ଦେଉଥିଲେ, ସେ ଟ୍ୟାପ୍ ଲାଗିନଥିଲା, ଜଳ ସବୁ ଗଙ୍ଗା ଜଳ, ଗଙ୍ଗା ନବଦ୍ୱୀପ ଜାହ୍ନବୀ ତଟରେ ଭଗବାନ ଲୀଳା ସବୁ ଚାଲିଥିଲା, ତେଣୁ ସେ ଜଳ ଆଣିକି ଦେଉଥିଲେ, ସେମାନେ ସବୁ ସ୍ନାନ କରୁଥିଲେ ବା ଯାହା କହୁଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଦେଖିଲେ ଏହିଭଳି ଭାବରେ ସେବିକା ଜଣଙ୍କ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଲେ ସିଏ, ତେଣୁ ତାଙ୍କର ନାମ ଦୁଃଖୀ ପରିବର୍ତ୍ତେ ତାଙ୍କ ନାମ ରଖାଗଲା ସୁଖୀ, ଯିଏ ଭଗବାନଙ୍କୁ ସେବା କରୁଛନ୍ତି ସେ ଦୁଃଖୀ କେମିତି ହେବ। ଏ ଆମର କୁହାଯାଇଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଯତ ଦେଖ ବୈଷ୍ଣବେର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିଅ ତାହା ପରମାତ୍ମା ପରମାର୍ଥିକ ସୁଖ। ଆମେ ଯେହେତୁ ଭୌତିକ ଜଗତରେ ଭୌତିକ ସ୍ତରରେ ରହିଛେ, ଆମେ ପରମାର୍ଥିକ ସ୍ତର ବିଷୟରେ ଜାଣିପାରିବା ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି, ଜାନିଷା ସର୍ବଭୂତାନାମ ତସ୍ୟାଂ ଜାଗୃତି ସଂଯମୀ ଯସ୍ୟାଂ ଜାଗୃତି ଭୂତାନି ସା ନିଶା ପ୍ରସ୍ତୁତ ମୁନି। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ରାତ୍ରି ସଦୃଶ, ଯେଉଁମାନେ ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ହେଉଛି ଦିବସ ସଦୃଶ, ଏବଂ ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ରାତ୍ରି ସଦୃଶ, କ'ଣ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସଂଯମୀ ବ୍ୟକ୍ତିମାନ ଯେଉଁଟା ରାତ୍ରି, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବସ। ସେମାନେ ଏ ପରମାର୍ଥିକ ବିଷୟରେ କିଛି ଜାଣିପାରିବେ ନାହିଁ, ସେମାନେ ଭାବିବେ ଆର କିଛି ମୂଲ୍ୟ ନାହିଁ। ତେଣୁ ଗୋଟେ ଆମର ଓଡ଼ିଆରେ କଥା ରହିଛି, ସେମାନେ ମଟର ଖାଇକିରି ଖଟରେ ଗଡ଼ୁଛନ୍ତି, ଏଇଭଳି ଭାବରେ କଥା ଅଛି। ସେମାନେ ଭାବନ୍ତି ଥରେ ଶ୍ରୀ ଶ୍ରୀମନ୍ତ ଗୌରଙ୍ଗଦେବ ସେ ମହାରାଜଙ୍କର ଲୀଳା ଏଇଟା ଆସୁଛି, ଏଇଟା ଗୋଟେ ଥର ଭକ୍ତମାନେ ଲୋକମାନଙ୍କ ବାହାର ଯେଉଁମାନେ ରହିଛନ୍ତି ସେମାନେ ଭାବନ୍ତି ଏଇଭଳି ଭାବରେ, ମଠବାସୀମାନଙ୍କର ତାଙ୍କର କିଛି କାମ ନାହିଁ, ସେମାନେ ଖାଲି ଖାଇବେ ଶୋଇବେ, ମଠରେ ଖାଇ ଖଟରେ ଗଡ଼ୁଛନ୍ତି ସେମାନେ। ଏଇ କଥା ଯେତେବେଳେ ଗୌରବନ୍ଦ ମହାରାଜଙ୍କର କର୍ଣ୍ଣକୁ କଥାକୁ ଆସିଲା, ତାଙ୍କ ଜଣେ ବ୍ୟକ୍ତି ଏଇଭଳି ଭାବରେ କହିଲେ, ତେଣୁ ମହାରାଜ ତାଙ୍କୁ କହିଲେ ହଁ ଠିକ୍ ଅଛି ଭଲ କଥା କହିଲେ, ଆମର କିଛି କାମ ନାହିଁ, ଖାଲି ଆମେ ଖାଇକିରି ଗଡ଼ୁଛୁ, ଆପଣ ଗୋଟେ ଥର ଆସି ଆଉ ରହୁନାହାନ୍ତି ଆମ ପାଖରେ ଖାଇକିରି ଗଡ଼ିବେ, ଆଉ ଯିଏ ଥରେ ଆସିବ ସେ କହିବ ନାହିଁ ବାବା ସେକେଣ୍ଡ ଟାଇମ୍ ଯିବା ନାହିଁ ସେଠି। କେତେ ପ୍ରକାର ଜୀବନ ରହିଛି, ତିନିଟାରୁ ଉଠିବାକୁ ପଡ଼ିବ, ମଙ୍ଗଳା ଆଳତୀ ପୂର୍ବରୁ ଉଠିବାକୁ ପଡ଼ିବ ସମସ୍ତଙ୍କୁ। ଆମର ରିଲାକ୍ସେସନ୍ ହେଇଯାଉଛି, ଆମର କଡ଼ା ଶାସନ ଚାଲିନାହିଁ ଏଠି, ତେଣୁ କଡ଼ା ଶାସନ ଚାଲିଲା ହରି ହେଉ ତିନିଟା ପୂର୍ବରୁ କେହି ତିନିଟା ପରେ ଆଉ କେହି ଶୋଇପାରିବେ ନାହିଁ, ତିନିଟା ନିୟମ ହେଉଛି ଏଇଟା। ପ୍ରଭୁପାଦ ମାରି ହସ୍ପିଟାଲ କରିଛନ୍ତି ନା, ହସ୍ପିଟାଲ କରିଛନ୍ତି, ଚିକିତ୍ସା କରାଯାଉଛି, ରୋଗୀ କହିବ ନା ମୁଁ ଏଇଟା ଖାଇବି, ବୈଦ୍ୟ କହିବ ନା ତୋର ଏଇଟା ଖାଇବା କଥା ନୁହଁ, ତେଣୁ ଇଏ ଗୋଟେ ହସ୍ପିଟାଲ, ରୋଗୀ ଯାହା ଚାହିଁବ ତାକୁ ବୈଦ୍ୟ ଦେବେ ନାହିଁ, ଡାକ୍ତର ଦେବେ ନାହିଁ, ତାର ଯାହା ଆବଶ୍ୟକ ସେଇଟା ଦେବେ। ତେଣୁ ରହିଲା ମାନେ ଆମର ଇସ୍କନ ବିଶେଷ ଭାବରେ ତିନିଟା ହୋଇଗଲେ କେହି ଶୋଇପାରିବେ ନାହିଁ, ସମସ୍ତେ ଉଠିବାକୁ ପଡ଼ିବ, ଏଇଭଳି ଭାବରେ ବ୍ୟବସ୍ଥା କରିକି ସାଢ଼େ ଚାରିଟା ପୂର୍ବରୁ ଆସି ହାଜର ହେବାକୁ ପଡ଼ିବ ମଙ୍ଗଳା ଆଳତୀରେ। ତେଣୁ ଆଟେଣ୍ଡାନ୍ସର ବ୍ୟବସ୍ଥା କରାଯାଇଛି, ଆଟେଣ୍ଡାନ୍ସ ଯିଏ ନ କରିବେ ତା ପାଇଁ ସବୁ ପୁଣି ଦଣ୍ଡର ବ୍ୟବସ୍ଥା ସବୁ ରହିଛି, ବହୁତ ପ୍ରକାର କଥା ରହିଛି, ଜଣେ ସାଧାରଣ ବ୍ୟକ୍ତି କରିପାରିବ ଏଇଟାକୁ। ତେଣୁ ଏଇଭଳି ଭାବରେ ଯେଉଁ ବୈଷ୍ଣବମାନଙ୍କ ଜୀବନକୁ ଲୋକମାନେ ବୁଝିପାରିବେ ନାହିଁ, ଯେଉଁମାନେ ଉନ୍ନତ ବୈଷ୍ଣବ ତାଙ୍କ କଥା କ'ଣ କହିବା। ଯତ ଦେଖ ବୈଷ୍ଣବର ବ୍ୟବହାର କଥା ଆମେ ଭାବିବା, ସେ ବହୁତ କଷ୍ଟରେ ରହିଛନ୍ତି, ତାଙ୍କର ପଇସା ପତ୍ର ନାହିଁ କିଛି ନାହିଁ, ବହୁତ କଷ୍ଟରେ ରହିଛନ୍ତି, କିନ୍ତୁ ପ୍ରକୃତରେ ସେମାନଙ୍କର ପରମାର୍ଥିକ ସୁଖ ରହିଛି, ବହୁତ ଆନନ୍ଦରେ ସେମାନେ ରହିଛନ୍ତି। ତେଣୁ ଭଗବାନଙ୍କ ସେବାରେ ଜଣେ ନିଯୁକ୍ତ ରହିଲେ ତାଙ୍କର ଆଉ ଦୁଃଖ ଆସିପାରିବ? ଭଗବାନ ହେଉଛନ୍ତି ଆନନ୍ଦ ଘନ, ଆନନ୍ଦାମ ବୁଦ୍ଧିବର୍ଦ୍ଧନ, ଆନନ୍ଦ ରୂପକ ସାଗର ସବୁବେଳେ ବଢ଼ି ବଢ଼ିକା ଯିବ। ଭଗବାନଙ୍କ ସେବାରେ ଏଭଳି ଭାବରେ ଆନନ୍ଦ ରହିଛି। ତେଣୁ ଭଗବାନ ମହାପ୍ରଭୁ ଯେତେବେଳେ ଆର ନାମ ରହିଲେ ଦୁଃଖୀ ଥିଲା, ତାକୁ ଭଗବାନ ସୁଖୀ କରିଦେ, ପ୍ରକୃତରେ ସେ ସୁଖୀ, ଆଉ ତାଙ୍କ ନାମ କାହିଁକି ଦୁଃଖୀ ହେବ। ତେଣୁ ସେଇଭଳି ଭାବରେ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଏଇଭଳି ଭାବରେ ଆନନ୍ଦରେ ରହିଥାନ୍ତି, ସେଟା ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବେ ବହୁତ କଷ୍ଟରେ ରହୁଛି, ବହୁତ ଦୁଃଖୀ ଇଏ, କିନ୍ତୁ ପ୍ରକୃତରେ ସେମାନେ ପରମାର୍ଥ ସୁଖ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ସେ ଯେଉଁ ସୁଖ ସେମାନେ ପ୍ରାପ୍ତ ହୁଅନ୍ତି ସେଇଟାକୁ ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ, କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଏଇଟା ବୁଝିପାରିବେ। ତେଣୁ ସେଇଭଳି ଭାବରେ ଏ ଯେଉଁ ରହିଛନ୍ତି ଧାତ୍ରୀ ଜଣଙ୍କ ରହିଛନ୍ତି, ସେ ଧାତ୍ରୀ ଜଣଙ୍କ ଯେଉଁ ଚିତ୍କାର କଲେ, ଏ ଚିତ୍କାରରେ ଆମେ ଭାବିବା ଭୟ କରି ଚିତ୍କାର କରିଗଲେ ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆମକୁ ଆସନ୍ତାକାଲି କହିବା, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି ଭଗବାନ ସେଠି ରହିଛନ୍ତି, ଭଗବାନ ଭକ୍ତଙ୍କର ସେ ହେଉଛନ୍ତି ନିଜ ଜନ, ତେଣୁ ଭଗବାନଙ୍କ କୃପା ସେମାନେ ପ୍ରାପ୍ତ ହେବେ। ତେଣୁ ସେ ଅଷ୍ଟସାତ୍ତ୍ୱିକ ବିକାର ଲାଭ କଲେ। ତେଣୁ ଏଇଭଳି ଭାବରେ ଭାଗବତମରେ ଅନେକ ଅର୍ଥ ରହିଛି, ଆମେ ଆସନ୍ତାକାଲି ଏସବୁଟି କହିବା। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଇଛି, ଏ ମଣିକୁ ଦେଖିକିରି ଭଗବାନ ଚିନ୍ତା କରୁଛନ୍ତି, ହର୍ତ୍ତୁମ୍ କୃତମତି ତସ୍ମିନ୍, ଭଗବାନ ହରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ବହୁତ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି, ଆମେ ସଂକ୍ଷେପରେ କହିଦେଇଥିଲେ, ବର୍ତ୍ତମାନ ଆମକୁ ସମୟ ମିଳିଲା କହିବା ପାଇଁ। ଏ ଯେଉଁ ରହିଛନ୍ତି ଭଗବାନ ଚିନ୍ତା କରୁଛନ୍ତି କେମିତି ହରଣ କରିବେ, କେମିତି ହରଣ କରିବେ, ଚିନ୍ତା କରୁଛନ୍ତି। ଭଗବାନ ଚାହିଁଥିଲେ ସବୁକିଛି କରିପାରିଥାନ୍ତେ, ଭଗବାନ ସିଏ ତା ପୂର୍ବରୁ ଶ୍ଳୋକରେ କୁହାଯାଇଛି ନା, ଭଗବାନ ଶବ୍ଦ ବ୍ୟବହାର କରାଗଲା, ବର୍ତ୍ତମାନ କୁହାଯାଉଛି ହର୍ତ୍ତୁମ୍, ହରି ସିଏ ହରଣ କରିପାରିବେ। ହରି ଶବ୍ଦରେ ଆମର ଚୈତନ୍ୟ ଚରିତ୍ରାମୃତ ଏ ଯେଉଁ ଆତ୍ମାରାମ ଶ୍ଳୋକରେ ହରି ଶବ୍ଦଟି ବ୍ୟବହାର କରାଯାଇଛି, ହରି ଶବ୍ଦରେ ଅନେକ ଅର୍ଥ ରହିଛି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇଟା ଭଗବାନ ଏଇଟା ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ, ହରି ଶବ୍ଦରେ ଅନେକ ଅର୍ଥ, ଦୁଇ ମୁଖ୍ୟତମ, ହରିର ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ଅର୍ଥ ହେଉଛି ଦୁଇଟି, କ'ଣ କ'ଣ ନା, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳକୁ ସେ ହରଣ କରିଦେବେ ଏବଂ ପ୍ରେମ ପ୍ରଦାନ କରିକିରି ସମସ୍ତଙ୍କ ମନକୁ ସେ ହରଣ କରିବେ। ତେଣୁ ଆଜି ସେ ଯେଉଁ ଅର୍ଭକ ଛୋଟ ପିଲା, ତାହାର କେତେ ଭାଗ୍ୟ ଯେ ଭଗବାନଙ୍କୁ ସେ ଦର୍ଶନ କଲେ। ସେ କ'ଣ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ କିଛି କରିଥିଲେ, ଭକ୍ତି କରୁଥିଲେ ବା କ'ଣ କରୁଥିଲେ, ସେ ଖେଳୁଥିଲେ, ଏଠି କୁହାଯାଉଛି ଖେଳୁଥିଲେ, ଖେଳରେ ଖେଳରେ ଯେମିତି ଭଗବାନ ପ୍ରାପ୍ତ ହେଇଛି, ଭଗବାନ ଏଭଳି ତାଙ୍କର ରହିଛି, କୃପା ରହିଛି, ଦୟା ରହିଛି। ତେଣୁ ବିଲ୍ୱମଙ୍ଗଳ ଠାକୁର ସେଇଟା କହୁଛନ୍ତି, ସୁଖଂ ଶୟାନେ ନୀଳୟେ ନିଜେ ବି, ସୁଖଂ ଶୟାନେ ନୀଳୟେ ନିଜେ ବି, ନାମାନି କୃଷ୍ଣ ପ୍ରବଦନ୍ତି ମଧ୍ୟା। ତାପରେ ନାମା ଭଗବାନ ଏଭଳି କୃପା ରହିଛି, ଆମେ ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ତାଙ୍କ ତ ଛାଡ଼ନ୍ତୁ, କିନ୍ତୁ ଭଗବାନଙ୍କର ଏଭଳି କୃପା, କ'ଣ ନିଜ କ'ଣ ସୟାନେ ନିଜେ ନୀଳୟେ ନିଜେ ବି ନିଜ ଗୃହରେ ଆସନରେ ବା ଖଟରେ ବା ପଲଙ୍କରେ ଶୟନ କରିଛନ୍ତି, ସୁଖ ଶୟନ କରିଛନ୍ତି, ସୁଖଂ ଶୟାନେ ନୀଳୟେ ନିଜେ ବି, ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା। କିନ୍ତୁ ଭଗବାନ କୃଷ୍ଣଙ୍କୁ କହୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ନାମାନି କୃଷ୍ଣ ପ୍ରବଦନ୍ତି, ତେ ନିଶ୍ଚିତ ତନ୍ମୟତା ବ୍ରଜନ୍ତି, ନିଶ୍ଚିନ୍ତ ଭାବରେ ସେମାନେ ତନ୍ମୟତା ପ୍ରାପ୍ତ ହେବେ, ଭଗବାନଙ୍କର ଭକ୍ତି ପ୍ରାପ୍ତ ହେବେ। ଗୋବିନ୍ଦ ଦାମୋଦର ମାଧବେତି, ଏଇ ଉଦାହରଣ ହେଉଛି ମୁଚୁକୁନ୍ଦ ଭାଗବତ ଦଶମ ସ୍କନ୍ଦ ଏକାବନ ଅଧ୍ୟାୟରେ ଆମେ ସେଇଟା ଆଲୋଚନା କରିଥିଲେ। ସତେଇଶ ଦିବ୍ୟ ଯୋଗ ଧରି ସେ ଶୟନ କରିଥିଲେ ତାଙ୍କର ସେ ଗୁମ୍ଫାରେ, ଯେଉଁ ଧବଳ ଗୁମ୍ଫା ମଥୁରାର 40 କିଲୋମିଟର ଦୂରରେ 40 ମାଇଲ ଦୂରରେ ଥିଲା। ଭଗବାନ ତାଙ୍କୁ ନେଇଗଲେ ସେଇଠିକି, କ'ଣ କାଳଜବନକୁ ନେଇଯାଇଥିଲେ, ସେଇଠି ମୁଚୁକୁନ୍ଦ ଶୟନ କରିଥିଲେ। ସତେଇଶ ଦିବ୍ୟ ଯୋଗ ଧରି ଶୟନ କରିଥିଲେ କୋଟି କୋଟି ବର୍ଷ, କିନ୍ତୁ ଭଗବାନ ଆସି ତାଙ୍କ ପାଖରେ ଆବିର୍ଭାବ ହେଲେ, ଏ ଭଗବାନ କୃପା। ସେହିଭଳି ଭାବରେ ଇଏ ମଧ୍ୟ ଭଗବାନ ଯେଉଁ ଯାଉଛନ୍ତି, କ'ଣ ହରି ଶବ୍ଦରେ ଅନେକ ଅର୍ଥ ରହିଛି, କ'ଣ କ'ଣ ନା ପ୍ରେମ ସର୍ବ ଅମଙ୍ଗଳ ହାରେ, ଭଗବାନ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ସିଏ ହେଉଛନ୍ତି ମଙ୍ଗଳମୟ ଭଗବାନ। ସେ ଯାହା କଲେ ମଧ୍ୟ କିଛି ଅମଙ୍ଗଳ ନୁହଁ, ସିଏ ସମସ୍ତଙ୍କର ମଙ୍ଗଳ କରନ୍ତି। ସିଏ ଲୋକମାନଙ୍କୁ ହତ୍ୟା କଲେ ମଧ୍ୟ, ଯେମିତି ବକିକୁ ଭଗବାନ ହତ୍ୟା କଲେ, କିନ୍ତୁ ଉଦ୍ଧବ ଜାଣିଛନ୍ତି ଭଗବାନ ତାକୁ ଉଦ୍ଧାର କଲେ, ଅହୋ ବକି ଜମ ସେ ଶ୍ଳୋକଟି ରହିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ସବୁକିଛି ମଙ୍ଗଳମୟ, ଭଗବାନ କଥା ମଧ୍ୟ ସେହିଭଳି ଭାବରେ ମଙ୍ଗଳମୟ ଭଗବାନ କଥା। ତେଣୁ ସମସ୍ତ ଅମଙ୍ଗଳ ସେ ହରଣ କରିନିଅନ୍ତି, ଏବଂ ପ୍ରେମ ଦିଆ ହରେ ମନ, ଭଗବାନ ତାଙ୍କୁ ପ୍ରେମ ପ୍ରଦାନ କରି ତାଙ୍କ ହରଣ ମନକୁ ମଧ୍ୟ ହରଣ କରନ୍ତି। କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି, ହରି ଶବ୍ଦର ମଧ୍ୟ ସେହିଭଳି ଭାବରେ ଅନେକ ଅର୍ଥ ରହିଛି। ଏଠି ଶବ୍ଦ ବ୍ୟବହାର କରି ହର୍ତ୍ତୁମ୍, ହରି ସେ ହରଣ କରିପାରିଥାନ୍ତେ, ସିଏ ନ ଯାଇକରି ମଧ୍ୟ ହରଣ କରିନେବେ। ମହାଭାରତରେ ଗୋଟେ କଥା ଅଛି, ମହାଭାରତରେ ଏଇ ଯେଉଁ ଦ୍ରୋଣାଚାର୍ଯ୍ୟ କଥା ଆସୁଛି, ମହାଭାରତରେ ପାଣ୍ଡବ ପାଞ୍ଚ ଭାଇ ଏବଂ କୌରବ 100 ଭାଇ ଛୋଟ ଛୋଟ ପିଲା ସବୁ ଖେଳୁଛନ୍ତି, ମହାଭାରତରେ ବର୍ଣ୍ଣନା କରାଯାଇଛି। ଖେଳୁଥିଲା ବେଳେ ଗୋଟେ ବଲ୍ ଖେଳୁଥିଲେ, ବଲ୍ ଖେଳୁଥିଲା ବେଳେ ସେ ଗୋଟେ କୁଆରେ ପଡ଼ିଗଲା, ବଲ୍ଟି ପଡ଼ିଗଲା, ସେମାନେ ଚେଷ୍ଟା କଲେ ଆଣିବା ପାଇଁ ଆଣିପାରିଲେ ନାହିଁ, କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କ କଥା ସବୁ ରହିଛି। ଦ୍ରୋଣାଚାର୍ଯ୍ୟ ଯେଉଁ ରହିଛନ୍ତି, ସିଏ ତାଙ୍କର ଯେଉଁ ପାଠ ପଢ଼ୁଥିଲେ ଦ୍ରୋଣାଚାର୍ଯ୍ୟ, ସେ ପଢ଼ୁଥିଲା ବେଳେ ଏଇ ଯେଉଁ ଦ୍ରୁପଦ ରାଜା ମଧ୍ୟ ସେଇଠି ପଢ଼ୁଥିଲେ, ଦ୍ରୁପଦ ରାଜା ପଢ଼ୁଥିଲେ, ସେମାନେ କ'ଣ ଇଏ ସହପାଠୀ ଥିଲେ, ସହପାଠୀ ଥିଲେ, କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କର ଏତେ ଧନ ନଥିଲା। ତେଣୁ ସେ ଥରେ ଯାଇଥିଲେ, ପାଠ ସରିଲା ପରେ, ଶେଷ ହେଲା ପରେ ସେ ଯାଇଥିଲେ ଦ୍ରୁପଦ ରାଜାଙ୍କ ପାଖକୁ କିଛି ଧନ ପ୍ରାପ୍ତ ହେବା ପାଇଁ। କିନ୍ତୁ ଦ୍ରୁପଦ ରାଜା କହିଲେ ତମେ ମୋର କ'ଣ ସମାଜ କନ୍ଦ, ମୋର ବନ୍ଧୁ ହେବ, ମୋର ସଖା ହେବ, ମୋର ମିତ୍ର ହେବ, ପାଠ ପଢ଼ିଲେ କ'ଣ ହେଲା, ଭଗବାନ ଅଲଗା ପ୍ରକାର ରହିଛନ୍ତି। ଭଗବାନ ସୁଦାମାଙ୍କୁ କିଭଳି ଭାବରେ ବନ୍ଧୁତ୍ୱ ଦେଇଥିଲେ ଆର୍ କରିଥିଲେ ସେସବୁ ଲୀଳା ରହିଛି, କିନ୍ତୁ ଯାହା ହଉ ଦ୍ରୁପଦ ଏହିଭଳି ଭାବରେ ବ୍ୟବହାର କରିଥିଲେ। ତେଣୁ ସେ ମନ ଦୁଃଖରେ ଫେରିକି ଆସୁଥିଲେ, ଏହି ସମୟରେ ଆସି ପହଞ୍ଚିଗଲେ ଏଇଠି ପାଣ୍ଡବମାନେ ଏବଂ କୌରବମାନେ, ପିଲାମାନେ ସବୁ ଖେଳୁଛନ୍ତି, ବଲ୍ଟି ପଡ଼ିଗଲା, ସେମାନେ ବିକଳ ହେଇକି କେମିତି ବଲ୍ଟି ବାହାର କରିବେ ଚିନ୍ତା କରୁଛନ୍ତି। ସେମାନେ ଦ୍ରୋଣାଚାର୍ଯ୍ୟ ଗୋଟେ ସର ମାରିଲେ, ସେ ବଲ୍ଟି ବାହାରି ଆସିଲେ ଉପରକୁ, ଏଇଟା ଦେଖିକିରି ପିଲାମାନେ ସବୁ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଏଇ କଥା ଯେତେବେଳେ ପିଲାମାନେ ଯେ କହିଲେ, ଭୀଷ୍ମଦେବଙ୍କୁ କହିଲେ, ଭୀଷ୍ମଦେବ ଜାଣିଲେ ଇଏ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ। ତେଣୁ ଦ୍ରୋଣାଚାର୍ଯ୍ୟ ଜାଣିକରି ତାଙ୍କୁ ରଖିଲେ, ତାଙ୍କୁ ଶିକ୍ଷକ ହିସାବରେ ରଖିଲେ, ଆଚାର୍ଯ୍ୟ ହିସାବରେ ରହିଲେ, ପାଣ୍ଡବମାନଙ୍କୁ ଏବଂ କୌରବମାନଙ୍କୁ ଶିକ୍ଷା ପ୍ରଦାନ କଲେ। ତେଣୁ ଏହିଭଳି ଭାବରେ ଭଗବାନ ମଧ୍ୟ ହରଣ କରିପାରିଥାନ୍ତେ, ହର୍ତ୍ତୁମ୍ ଶବ୍ଦର ଅର୍ଥ ହେଉଛି ଏଇଟା, ହରଣ କରିପାରିଥାନ୍ତେ, କିନ୍ତୁ ଭଗବାନ ଲୀଳା କରୁଛନ୍ତି, ଏ ଲୀଳାକୁ ଭକ୍ତମାନେ ଆସ୍ୱାଦନ କରିବେ, ଏ ଲୀଳାକୁ ଗାନ କରିବେ। ଗୋଟେ ଅନେକ ଟୀକାକାରମାନେ ଅନେକ କଥା ଟୀକା ସବୁ ତାଙ୍କର ଭାବକୁ ବ୍ୟକ୍ତ କରିବେ, ଭଗବାନ କ'ଣ ଚିନ୍ତା କଲେ। ବିଶେଷ ଭାବରେ ହରିଶୁରୀ ଜଣେ ରହିଛନ୍ତି ବହୁତ ନାସିକର ଜଣେ ଟୀକାକାର, ବହୁତ ସୁନ୍ଦର ଭାବରେ ସବୁ ଭଗବାନଙ୍କ ମନକୁ ସବୁ ବ୍ୟକ୍ତ କରିଛନ୍ତି, କ'ଣ ପାଇଁ ଭଗବାନ ଏ ଲୀଳାଟି କଲେ। ଏତେ ଟୀକାକାର ରହିଛନ୍ତି, ଭଗବାନ ଲୀଳାକୁ ସବୁ ଟୀକାର ଦେଇଛନ୍ତି, କହିହେବ ନାହିଁ ଯେ ଭଗବାନ ଲୀଳାର ସବୁ ବୁଝି ହେଇଗଲା ନା, ଆହୁରି ବହୁତ କଥା ରହିଛି। ଭଗବାନ ହେଉଛନ୍ତି ଅନନ୍ତ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଯାହାର ଯେତିକି ଶକ୍ତି ରହିଛି ସେ ସେହିଭଳି ଭାବରେ ସେଇଟାକୁ ବର୍ଣ୍ଣନା କରିବ। ତେଣୁ ଆମେ କ'ଣ ଆମର ଶକ୍ତି ରହିଛି, ଆଚାର୍ଯ୍ୟମାନଙ୍କ ଟୀକାକୁ ଆମେ କିଛି ପଢ଼ିଥିବାରୁ ଆମେ ସେଇଟା କହିପାରୁଛେ। ହର୍ତ୍ତୁମ୍ ଶବ୍ଦର ଅର୍ଥ ହେଉଛି ଏଇଟା, ହରଣ କରିପାରିବେ ସିଏ, କିନ୍ତୁ କୃତମତୀ ଭଗବାନଙ୍କ ମନରେ ରହିଛି ହରଣ କରିବେ, କିନ୍ତୁ ଚିନ୍ତା କରୁଛନ୍ତି ହରଣ କରିବା ପାଇଁ ଚାହିଁଲେ ଭଗବାନ ଯାହା ସଂକଳ୍ପ କରିବେ ସବୁ କିଛି ସତ୍ୟ ସଂକଳ୍ପ ସିଏ। ଭଗବାନ ଗୋଟେ ସଂକଳ୍ପ କରିଦେଲେ ଆଉ ସେଇଟା ହେଇପାରିବ ନାହିଁ ତାହା ନୁହଁ। ଭଗବାନ ହେଉଛନ୍ତି ସତ୍ୟ ସଂକଳ୍ପ, ଭଗବାନ ନାମ ହେଉଛି ଗୋଟିଏ ନାମ ହେଉଛି ସତ୍ୟ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟ ସେ ଯୋନି ନିହିତଂ ସେ ସତ୍ୟ ସତ୍ୟ ସେ ସତ୍ୟ ମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଦେବତାମାନେ ଗର୍ଭସ୍ତୁତିରେ ଏ ଶ୍ଳୋକଟି କହିଛନ୍ତି ଏବଂ ସତ୍ୟଂ ପରଂ ଭାଗବତ ପ୍ରଥମ ଶ୍ଳୋକରେ ଯେଉଁ କହାଗଲା ଇଏ ହେଉଛନ୍ତି ପରମ ସତ୍ୟ, ତେଣୁ ସିଏ ହେଉଛନ୍ତି ସେଇଭଳିଆ ପରମ ସତ୍ୟ ସିଏ ତାକୁ ବିସ୍ତାର କରିଛନ୍ତି ବ୍ରହ୍ମା ଏବଂ ଦେବତାମାନେ ତାଙ୍କ ଗର୍ଭସ୍ତୁତିରେ ଏଇ ପରମ ସତ୍ୟକୁ ବିସ୍ତାର କରିଛନ୍ତି। ତାଙ୍କ ବ୍ରତ ଆମେ ସେଇଟାକୁ ବିସ୍ତାର କରିବା ନାହିଁ, କିନ୍ତୁ ଇଏ ହେଉଛନ୍ତି ସତ୍ୟ, ସତ୍ୟ ସଂକଳ୍ପ ଯାହା ଚିନ୍ତା କରିବେ ସେଇଟା ହେଇପାରିବ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ହର୍ତ୍ତୁମ୍ କୃତମତି, ହରଣ କରିବା ପାଇଁ ଚିନ୍ତା କରୁଛନ୍ତି, କ'ଣ ହରଣ କରିପାରିନଥାନ୍ତେ? ଭଗବାନଙ୍କ ଲୀଳା, ଭଗବାନଙ୍କ ଲୀଳା। ତେଣୁ ତସ୍ମିନ୍ ଅବତସ୍ତେ ଅର୍ଭକାନ୍ତି କି ତା ନିକଟରେ ରହିଗଲେ ଭଗବାନ ସେ ଅର୍ଭକ ସେ ଛୋଟ ପିଲା କୃପା କରୁଛନ୍ତି। ତା ପୂର୍ବରୁ ବର୍ଣ୍ଣନା କରାଗଲା ନା ଭଗବାନ ସନାତନ ଗୋସ୍ୱାମୀ କହିଲେ ଭଗବାନ ଶବ୍ଦର ଅର୍ଥରେ ଦୟାଦି ଗୁଣ ଅନନ୍ତ ରହିଛି ଭଗବାନ, ଏ ଦୟା ଭଗବାନ ପ୍ରଦର୍ଶନ କରୁଛନ୍ତି। ଭଗବାନ ଯେତେବେଳେ ରାମଚନ୍ଦ୍ର ରୂପରେ ଆସିଥିଲେ ଇଏ ଚାହିଁଥିଲେ, ଜାମ୍ବବାନ ଚାହିଁଥିଲେ ତାଙ୍କର କନ୍ୟାକୁ ବିବାହ ଦେବା ପାଇଁ ଭଗବାନ ରାମଚନ୍ଦ୍ରକୁ, କିନ୍ତୁ ଭଗବାନ ରାମଚନ୍ଦ୍ର ଏକପତ୍ନୀ ବ୍ରତ ଥିଲେ, ତେଣୁ ତାଙ୍କୁ ସେ କହିଥିଲେ ତୁମେ ଅପେକ୍ଷା କର, ଏଇ ତାଙ୍କର ଦୟା ପ୍ରଦର୍ଶନ କରିବେ ଭଗବାନ ଦୟା। ତେଣୁ ଜାମ୍ବବାନଙ୍କ ମନରେ ଦୁଃଖ ଥିଲା ତାଙ୍କର କନ୍ୟାକୁ ପ୍ରଦାନ କରିପାରିଲେ ନାହିଁ ଭଗବାନଙ୍କୁ, ତେଣୁ ସେ ତପସ୍ୟା କରୁଥିଲେ। ତେତା ଯୁଗ ଗଲା, ତାପରେ ଦ୍ୱାପର ଯୁଗ ଆସିଲା, ଆ ଭିତରେ ମିନିମମ୍ 864,000 ବର୍ଷ ଚାଲିଗଲା, ସେ ତପସ୍ୟା କରୁଥିଲେ। ତେଣୁ ତାଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ପାଇଁ ଭଗବାନ ଆସିଛନ୍ତି, ଅନ୍ତିକେ ଆଜି ପାଖରେ ଆସି ଠିଆ ହେଲେ। ଗୋଟିଏ ଲୀଳାରେ ଭଗବାନଙ୍କ ଅନେକ ସଂକଳ୍ପ ସିଦ୍ଧି ହୁଏ, ତେଣୁ ଆଜି ଅର୍ଭକ ନିକଟରେ ଠିଆ ହୋଇଛନ୍ତି ସେ ଅର୍ଭକ ଛୋଟ ପିଲା, ତାର କେତେ ଭାଗ୍ୟ ଭଗବାନଙ୍କୁ ପ୍ରାପ୍ତ ହେଲେ, ଭଗବାନ ଆଜି ସେଠି ପହଞ୍ଚି ଉପସ୍ଥିତ ହୋଇଗଲେ, କେତେ ଭାଗ୍ୟ ତାଙ୍କର। ଏବଂ ତାଙ୍କର ଯିଏ ସେବିକା ଥିଲେ ଜାମ୍ବବାନଙ୍କର, ସେ ନର୍ସ ଯିଏ ଧାତ୍ରୀ ଥିଲେ, ତାଙ୍କର ମଧ୍ୟ ସେଇଭଳି ଭାବରେ ଭାଗ୍ୟ ଉଦୟ ହେଲା, ଭଗବାନ ପ୍ରାପ୍ତ ହୋଇଗଲେ। ତେଣୁ ଭଗବାନ ସେ ଅର୍ଭକ ନିକଟରେ ଅନ୍ତିକ କହିଲେ, ନିକଟରେ ଆସି ପହଞ୍ଚିଗଲେ ଭଗବାନ, ତାଙ୍କ ନିକଟରେ ଆସି ପହଞ୍ଚିଗଲେ। ଭଗବାନ ଚାହିଁଥିଲେ ସେଇଠି ପଳାଇ ଯାଇଥାନ୍ତେ, କାରଣ ସେ ଭଗବାନ ଯେଉଁ ଅପଶୋଷ ଲାଗିଥିଲା ଯେ ସେ ଚୋରେଇ କରି ନେଇଥିଲେ ବୋଲି, ସେ ଅପଶୋଷ ଚାଲିଗଲା, ସମସ୍ତେ ଜାଣିଲେ ନା ପ୍ରକୃତରେ କୃଷ୍ଣ ନେଇନାହାନ୍ତି। କିନ୍ତୁ ଭଗବାନଙ୍କର ଅନେକ ଲୀଳା ରହିଛି, ବିଶେଷ ଭାବରେ ଦୟା ପ୍ରଦର୍ଶନ କରିବା ପାଇଁ ଅନେକ ଯେଉଁ ଗୁଣ ରହିଛି, ଦୟା ଗୁଣଟି ପ୍ରକାଶ ପାଇଲା। ଭଗବାନ ଯେତେ ସବୁ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ କୃପାଶକ୍ତି ପ୍ରକାଶିତ ହୁଅନ୍ତି ସେତେବେଳେ ଭଗବାନଙ୍କ ଯେଉଁ ଅନ୍ୟ ସବୁ ଐଶ୍ୱର୍ଯ୍ୟ ରହିଛି ସେଇଟା ଛପି ଯାଆନ୍ତି। ତେଣୁ ଯେତେବେଳେ ମା ଯଶୋଦା କୃଷ୍ଣଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଥିଲେ, ସେ ଯେଉଁ ରସିରେ ବାନ୍ଧୁଥିଲେ, ଯେତେ ରସି ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଥିଲା, ଦୁଇ ଆଙ୍ଗୁଳି କମିଯାଉଥିଲା। ତା'ର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଦୁଇ ଆଙ୍ଗୁଳି କମିବାର କାରଣ କ'ଣ, ଦୁଇ ଆଙ୍ଗୁଳି କମିଯାଉଥିଲା ନା ଭଗବାନଙ୍କ କୃପାଶକ୍ତି ଉଦୟ ହୋଇନଥିଲା। ଭଗବାନଙ୍କ କୃପାଶକ୍ତି କେତେବେଳେ ଉଦୟ ହେଲା ନା, ଯେତେବେଳେ ମାଆଙ୍କର ଦେଖିଲେ କ'ଣ, ମାଆଙ୍କର ପରିଶ୍ରମକୁ ଦେଖିଲେ, କୃପା ଏବଂ ପରିଶ୍ରମ ଏଇ ଦୁଇଟି ହେଉଛି, ଦୁଇ ଆଙ୍ଗୁଳି କାହିଁକି କମିଛି ତା'ର ଇଏ ତା'ର ଅର୍ଥ ହେଉଛି ଏଇଟା, ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟୀକାରେ କହିଛନ୍ତି। ମାଆଙ୍କର ପରିଶ୍ରମ ଦେଖିକରି, ମାଆଙ୍କର ଶୀତ ଦିନର କଥା, ମାଆଙ୍କ ଶରୀରରୁ ଝାଳ ବାହାରୁଛି, ଶୀତ ଦିନରେ ଶରୀରରୁ ଝାଳ ବାହାରୁଛି, ଖରାଦିନରେ ସମସ୍ତ ଶରୀରରେ ଝାଳ ବାହାରେ, କିନ୍ତୁ ଶୀତ ଦିନ ମା ଏଭଳି ଭାବରେ ବାନ୍ଧିବା ପାଇଁ ବ୍ୟସ୍ତ ହୋଇଯାଇଛନ୍ତି, ପରିଶ୍ରମ ହୋଇଯାଇଛି, ତାଙ୍କ ଶରୀରରୁ ଝାଳ ବାହାରୁଛି। ତା ପୂର୍ବରୁ ମଧ୍ୟ ତାଙ୍କୁ ଗୋଡ଼େଇ ଗୋଡ଼େଇକରି ବହୁତ ସମୟ ଚାଲିଯାଇଥିଲା, ଏସବୁ କଥା ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ନବମ ଅଧ୍ୟାୟରେ, ସେଇଠି ବର୍ଣ୍ଣନା କରାଯାଇଛି ଭଗବାନଙ୍କର କୃପାଶକ୍ତି ବାହାରି ଉଦୟ ହୋଇଗଲା। ଭଗବାନଙ୍କ ଯେତେବେଳେ କୃପାଶକ୍ତି ଉଦୟ ହୋଇଗଲା ସେତେବେଳେ ଅନ୍ୟ ସବୁ ଯେଉଁ ଐଶ୍ୱର୍ଯ୍ୟ ରହିଛି ସବୁ ଛପିଗଲା। ତେଣୁ ସେହିଭଳି ଭାବରେ ଭଗବାନଙ୍କର ଆଜି ଦୟା ଆସିଯାଇଛି, ଦୟା କରିବେ, ଜାମ୍ବବାନଙ୍କୁ ଦୟା କରିବେ, ତାଙ୍କର ପୁତ୍ରକୁ ଦୟା କରିବେ, ତାଙ୍କର କନ୍ୟାକୁ ମଧ୍ୟ ଦୟା କରିବେ, ବିବାହ କରିବେ। ଏତେ ବର୍ଷ କାଳ ସେ ତପସ୍ୟା କରିଥିଲା, ତାଙ୍କୁ କୃପା କଲେ ଏବଂ ଏ ଧାତ୍ରୀକୁ ମଧ୍ୟ କୃପା କଲେ। ଏହିଭଳି ଭାବରେ ଭଗବାନ ଆସି ତାଙ୍କ ପାଖରେ ଆବିର୍ଭାବ ହୋଇଗଲେ। ଭଗବାନ ଆମେ ଭଗବାନ ପ୍ରାପ୍ତ ହେବା ପାଇଁ ଜୀବନ ସାରା ଚେଷ୍ଟା କରୁଛେ, କିଏ ପ୍ରାପ୍ତ ହୋଇପାରିବେ କିଏ ପ୍ରାପ୍ତ ନ ହୋଇପାରିବେ, କିନ୍ତୁ ପ୍ରାପ୍ତ ନହେଲେ ମଧ୍ୟ କିଛି ଅସୁବିଧା ନାହିଁ, କାରଣ ସେ ବହୁତ ଉନ୍ନତ ସ୍ତର ପ୍ରାପ୍ତ ହେବେ। ଦଶ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି, ଭଗବାନ ମଧ୍ୟ କହିଛନ୍ତି ଅତି ଅଳ୍ପ ଜନ ଯଦି କରେ ଭଗବାନ ପାଇଁ ସେଇଟା ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ଯାହା ହଉ ବର୍ତ୍ତମାନ ଭୋଗ ଲାଗିଗଲେ ଆମର ବର୍ତ୍ତମାନ କଥାକୁ ବିଶ୍ରାମ ଦେବା ପୂର୍ବରୁ ବର୍ତ୍ତମାନ ଭଗବାନଙ୍କର କିଛି ଅର୍ଚ୍ଚନା ହେବ। ତେଣୁ ଆମେ ଅନୁରୋଧ କରିବୁ ପ୍ରାଣବଲ୍ଲଭ ପ୍ରଭୁଙ୍କୁ ସେଠି ଭଗବାନଙ୍କର ବିପଦ ଭଗବାନଙ୍କ ନାମ କୀର୍ତ୍ତନ କରିବେ। ହରେ କୃଷ୍ଣ।